ଅଭ୍ୟଗମନ ସମେତା ସେଇ ରୂପକୁ ଦେଖିବା ପାଇଁ ସମସ୍ତେ ମିଶିକରି ମିଶି ଯାଇଛନ୍ତି ଗୋଟେ ସ୍ଥାନରେ, ଅପେକ୍ଷା କରିଛନ୍ତି କେତେବେଳେ ସେ ଆସିବେ। ଏହିଭଳି ଭାବେ ସୁଖଦେବ ଗୋସ୍ୱାମୀ ମଧ୍ୟ ସେଠି ଉପସ୍ଥିତ ରହିଯାଇଛନ୍ତି। ଭଗବାନଙ୍କର ଦର୍ଶନକୁ ଆସିବା ଯେଉଁ ଫେରିବାଟା ଦେଖିବେ, ଏବଂ ସେହି ଅନୁସାରେ ଆମେ ମଧ୍ୟ ଭଗବାନଙ୍କୁ ଉପଦର୍ଶନ କରିବା। ତେଣୁ 43 ଶ୍ଳୋକରେ କୁହାଯାଉଛି କି
पीत्वा मुकुंद मुख साध मखी भृंगे तापं जहू विरहजन ब्रजोषितोन्ही तत्सत्कृतिं समधिगम्य बिभीष गोष्ठं सब्रीड हास विनयं जदपांग मोख्यं।
तेणु वर्तमान जितने भगवान के मुख पद्म को देखिले सेमाने एटा कहुचि ଗୋପୀମାନଙ୍କର ଭାବ ହେଉଛି ଏଭଳି ଭାବରେ ସେମାନେ ପିତ୍ୱା ପାନ କରୁଛନ୍ତି ଚକ୍ଷୁ ମାଧ୍ୟମରେ ମୁକୁନ୍ଦ ମୁଖ ମୁଖ ସାର ସାରଘମ ସାରଘମ କହିଲେ ପଦ୍ମ ମଧୁ ମଧୁ ମୁଖ ପଦ୍ମର ମଧୁକୁ ମୁଖ ପଦ୍ମର ମଧୁକୁ ପାନ କରୁଛନ୍ତି। ଅଖି ଭୁଙ୍ଗେଇ ଅଖି ଭୁଙ୍ଗେଇ କହିଲେ ଯେଉଁ ଚକ୍ଷୁ ମାଧ୍ୟମରେ ଚକ୍ଷୁ ତାଙ୍କର ହେଉଛି ଭୃଙ୍ଗ ଭୃଙ୍ଗ କହିଲେ ଭ୍ରମର ଯେମିତି ମଧୁକୁ ପାନ କରେ ପଦ୍ମ ମଧୁକୁ ପାନ କରେ ସେଇଭଳି ଭାବରେ ଗୋପୀମାନଙ୍କର ଯେଉଁ ଚକ୍ଷୁ ଯେଉଁ ରହିଛି ଏଇ ଚକ୍ଷୁ ରୂପକ ଭୃଙ୍ଗ ଭଗବାନ ମୁଖ ରୂପକ ପଦ୍ମର ମଧୁକୁ ପାନ କରୁଛନ୍ତି ଭୃଙ୍ଗେଇ। ଏବଂ ତାପଂ ଯହୁ ବିରହଜଂ ରଜଦୋଷତ୍ୱ ଅହ୍ନି ଅହ୍ନି କହିଲେ ଦିବସରେ ଦିବସରେ ଯେତେବେଳେ ଭଗବାନ ଚାଲିଯାଇଥିଲେ ଗୋଚାରଣ କରିବା ପାଇଁ ଭଗବାନ ବିରହରେ ତ୍ରୁଟି ଗୋଟେ ଯୁଗ ବୋଲି ତାଙ୍କୁ ଲାଗୁଥିଲା। ଏ ଯେଉଁ ତାପରେ ତାପିତ ହେଉଥିଲେ ସେମାନେ ଭଗବାନ ବିରହରେ ଯୋଗୁ ସେ ତାପରୁ ସେମାନେ ମୁକ୍ତ ହେଲେ। ବିରହଜ ତାପ ଏ ତାପ କ'ଣ ନା କୃଷ୍ଣଙ୍କ ବିରହରେ କୃଷ୍ଣଙ୍କ ବିରହରେ ଯେଉଁ ତାପ ରହିଛି ଯେଉଁମାନେ ଭଗବାନ ଭଲ ପାଉଛନ୍ତି ସେଇଟା ସେମାନେ ଅନୁଭବ କରିପାରିବେ। ଆଉ ଯେଉଁମାନେ ଭୁଲି ଯାଇଛନ୍ତି ସେ କ'ଣ ଜାଣିପାରିବେ ସେ ତାପ ସେମାନେ ତ୍ରିତାବରେ ତଗ୍ଧିଭୂତ ହେବେ ଭୌତିକ ଜଗତ ତ୍ରିତାବରେ ତଗ୍ଧିଭୂତ ହେବେ କିନ୍ତୁ କୃଷ୍ଣ ବିରହ ରୂପକ ତାପ ତାଙ୍କୁ ପ୍ରାପ୍ତ ହେବ ନାହିଁ ସେ ପ୍ରାପ୍ତ ହୋଇପାରିବେ ନାହିଁ। ସେ ତାପ ହେଉଛି ବହୁତ ଆନନ୍ଦଦାୟକ ତାପ ତେଣୁ ଯାହା ବି ହେଉ ଏହିଭଳି ଭାବରେ ଯୋଗୁ ସେମାନେ ସେ ତାପରେ ମୁକ୍ତ ହେଲେ। ବ୍ରଜଦୋଷୀ ତୁ ବ୍ରଜଦୋଷୀ ମାନେ ବ୍ରଜଗୋପୀ ମାନେ ଏହିଭଳି ଭାବରେ ଭଗବାନ ରୂପକୁ ପାନ କରିକିରି ଚକ୍ଷୁ ମାଧ୍ୟମରେ ଦିନସାରା ଯେଉଁ ସକାଳୁ ଚାଲିଯାଇଥିଲେ ସିଏ ଆଜି ଉପରବେଳାକୁ ଯାଇ ଦେଖା ହେଲେ ଗୋଧୂଳି କୁହାଯାଏ ସନ୍ଧ୍ୟାବେଳକୁ ଗୋଧୂଳି ବୋଲି କୁହାଯାଏ ସନ୍ଧ୍ୟା ତାକୁ ଗୋଧୂଳି ବୋଲି କୁହାଯାଏ କାହିଁକି ନା ଯେତେବେଳେ ସେମାନେ ଗାଈ ଚରାନ୍ତି ବା ବର୍ଷା ତ ଗଲା କଥା ବେଳାବେଳେ ସେମାନେ ଆସନ୍ତି ଗାଭୀମାନେ ସନ୍ଧ୍ୟା ହେବା ପୂର୍ବରୁ ଫେରନ୍ତି ସେ ସମୟଟାକୁ ଗୋଧୂଳି ବୋଲି କୁହାଯାଏ। ଗାଭୀମାନେ ଯେଉଁ ଆସନ୍ତି ସେସବୁ ସ୍ଥାନରେ ସେ ଧୂଳି ହେଇକରି ଯେଉଁ ଖୁରା ସବୁ ଧୂଳି ବାହାରିକରି ଚାରିଆଡ଼େ ଗୋଧୂଳି, ସେଇଟା ଗୋଧୂଳି ସମ୍ନ ବୋଲି କୁହାଯାଏ ଗୋଧୂଳି। ତେଣୁ ଏ ଶବ୍ଦ ହେଇଯାଇଛି ଗୋଧୂଳି। ତେଣୁ ଏଇ ଯେଉଁ ରହିଛନ୍ତି ଭଗବାନ ରୂପକୁ ଦର୍ଶନ କରୁଛନ୍ତି, ତତ୍ ସତ୍କୃତି ସମଧିଗମ୍ୟ ବିବେଶ ଗୋଷ୍ଠମ୍, ଏସବୁ ମିଶିକିରି ସମସ୍ତେ ମିଶିକିରି ସମଧିଗମ୍ୟମ୍, ସମଧିଗମ୍ୟମ୍ ହେଉଛି ସବୁ ରୂପକୁ ଦେଖୁଛନ୍ତି, ସମୟ ସେ ସୁନ୍ଦର ରୂପକୁ ଦର୍ଶନ କରୁଛନ୍ତି, ପାନ କରୁଛନ୍ତି। ଏବଂ ସବ୍ରିଡ଼ ହାସ ବିନୟ ଯଦପାଙ୍ଗ ମୁଖ୍ୟମ୍, ସବ୍ରିଡ଼ ହାସ, ବ୍ରିଡ଼ ହାସ କହିଲେ ଲଜ୍ଜାର ସହିତ ହସୁଛନ୍ତି ସେମାନେ, ବ୍ରିଡ଼ ହାସ ବିନୟ ବିନୟ ଭାବରେ, ଯଦପାଙ୍ଗ ମୁଖ୍ୟମ୍, ଯଦପାଙ୍ଗ ମୁଖ୍ୟମ୍ କହିଲେ ସେମାନଙ୍କର ଯେଉଁ ଦେଇଛନ୍ତି ଭଗବାନ ମଧ୍ୟ କୃଷ୍ଣ ମଧ୍ୟ ସେମାନଙ୍କର ସେ ଶ୍ରଦ୍ଧା ଅର୍ପଣ ସମ୍ପୂର୍ଣ୍ଣ ରୂପେ ଗ୍ରହଣ କରି ସେ ଯେଉଁ ଦୃଷ୍ଟିପାତ କରୁଛନ୍ତି ସେମାନେ ଭଗବାନ ମଧ୍ୟ ତାଙ୍କୁ ଦର୍ଶନ କରୁଛନ୍ତି। ଏହିଭଳି ଭାବରେ ଚକ୍ର ବିନିମୟ ହେଉଛି, ଏହିଭଳି ଭାବରେ ଭଗବାନ ପ୍ରବେଶ କରୁଛନ୍ତି, ଗୋଷ୍ଠକୁ ପ୍ରବେଶ କରୁଛନ୍ତି। ବିମାନଙ୍କର ଯେଉଁ ତାପ ବିରହ ତାପକୁ ଦୂର କରୁଛନ୍ତି, ଭଗବାନ ବିରହରେ ସମସ୍ତେ ବିରହରେ ରହିଛନ୍ତି ବା ତାପ ପ୍ରାପ୍ତ ହେଉଛନ୍ତି, ପିତାମାତା ଇତ୍ୟାଦି ସମସ୍ତେ। ତେଣୁ ଏଇଠାରେ କୁହାଯାଉଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ଅଭିଗମ୍ୟଂ କିଂ ଚକ୍ର ଚକ୍ରୁ ଇତ୍ୟାହ, ଯେଉଁ ଆସିଗଲେ କ'ଣ ହେଲା ସେଇଟା ଯଦି ପ୍ରଶ୍ନ ପଚରାଯାଏ ତାହେଲେ ଏ କଥା କୁହାଯାଉଛି, ସାରଘମ୍, ସାରଘମ୍ କହିଲେ ମଧୁ, ସାରଘମ୍ ବାମ ହାତରେ ସେମାନେ କ'ଣ କରୁଛନ୍ତି, ମୁଖକୁ ଛପେଇଲେ ଓଢ଼ଣା ଟାଣି ଦେଉଛନ୍ତି ବାମ ହାତରେ, ରୂପକୁ ଦେଖିକିରି ଲଜ୍ଜାରେ ରୂପକୁ ମୁଖକୁ ଛପେଇ ଦେଉଛନ୍ତି, ଏବଂ ଆଖିକୁ ଓଢ଼ଣା କେବଳ ଆଖି ଦେଖିଲା ଭଳି ବା ଆଖିରେ ଟିକେ ଦେଖୁଛନ୍ତି ସେଭଳି ଭାବରେ ଓଢ଼ଣାକୁ ଇଏ କରୁଛନ୍ତି, ଓଢ଼ଣାକୁ ଦେଖୁଛନ୍ତି ଆଖିରେ ଦେଖିଲା ଭଳି ଓଢ଼ଣାକୁ ଟାଣିଛନ୍ତି, ସେ ଆଖିରେ ଯେମିତି ଦେଖିପାରିବେ ଏଇଭଳି ଭାବରେ। ତେଣୁ ଏଇଭଳି ଭାବରେ ଯେଉଁ ମାଆଙ୍କର ତାଙ୍କୁ ସ୍ୱାଗତ ଜଣାଉଛନ୍ତି, କୃଷ୍ଣ ମଧ୍ୟ ତାଙ୍କୁ ଦର୍ଶନ କରୁଛନ୍ତି। ସନାତନ ଗୋସ୍ୱାମୀ କହୁଛନ୍ତି, ତତଶ୍ଚ ତସ୍ୟ ସନ୍ଦର୍ଶନା ମୃତେନ ତାସାଙ୍ଗ ବିରହ ଜ୍ୱର ନିରସ୍ତ, ବିରହ ରୂପକ ଜ୍ୱର ହେଇଯାଇଥିଲା ତାଙ୍କୁ, କିନ୍ତୁ ଭଗବାନଙ୍କର ଯେଉଁ ଦର୍ଶନ ଅମୃତ ପାନ କଲେ ସନ୍ଦର୍ଶନ ଅମୃତ, ସେ ଦ୍ୱାରା ତାଙ୍କର ବିରହ ଦ୍ୱାରା ଯେଉଁ ଜ୍ୱର ରହିଛି ସେ ଚାଲିଗଲା, ବିରହ ଜ୍ୱର ତାପ ବିରହ ତାପ ଦୂର ହେଇଗଲା। ତେଣୁ ଏଠି କୁହାଗଲା ମୁକୁନ୍ଦ, ମୁକୁନ୍ଦ ମୁକୁନ୍ଦ କହିଲେ ଏଠି କହୁଛନ୍ତି ସନାତନ କହୁଛନ୍ତି, ଯଦ ମୁଖେ କୁନ୍ଦରୂପାଣି ଦନ୍ତ ଏବଂ ଅରୁଣାଧର ଶ୍ୟାମ ସୁନ୍ଦର ଶ୍ରୀ ମୁଖସ୍ୟ ଶୋଭା, ମୁକୁନ୍ଦ ଶବ୍ଦର ଅର୍ଥ ଅନେକ ରହିଛି। ଏଠି କହୁଛନ୍ତି ମୁଖେ କହିଲେ ମୁକୁନ୍ଦ କହିଲେ ମୁଖେ ମୁଖରେ କୁନ୍ଦ ରୂପକ ଦନ୍ତ ରହିଛି, ଧଳା ଧଳା ରହିଛି, ବହୁତ ସୁନ୍ଦର ଦନ୍ତ ରହିଛି ଧଳା ଦନ୍ତ, ଏବଂ ଅରୁଣାଧର ଅଧର, ଅଧର ହେଉଛି ତଳ ଗୋଠକୁ ଅଧର ବୋଲି କୁହାଯାଏ, ଏ ଲାଲ ଲାଲ ଅଧର ରହିଛି, ଲାଲ ଲାଲ ଅଧର ରହିଛି, ଏବଂ ମୁଖ ରହିଛି ଶ୍ୟାମ ସୁନ୍ଦର, ଏଇଭଳି ଭାବରେ ସୁନ୍ଦର ରୂପକୁ କରୁନା ସନାତନ ଗୋସ୍ୱାମୀ ତାକୁ କହିଛନ୍ତି, କ'ଣ ନା ମୁଖରେ ଯେଉଁ ରହିଛନ୍ତି କୁନ୍ଦ କୁନ୍ଦ ଭଳି ଦନ୍ତରାଜି ରହିଛନ୍ତି ଭଗବାନଙ୍କର, ଦଳ ଦଳ ଦନ୍ତ ରହିଛନ୍ତି, ଏବଂ ଅଧର ଯେଉଁ ରହିଛି ଲାଲ ଅଧର, ଏବଂ ମୁଖ ରହିଛି ଶ୍ୟାମ ସୁନ୍ଦର, ଶ୍ୟାମ ସୁନ୍ଦର ମୁଖରେ ଲାଲ ଅଧର ମୁଖରେ ଲାଲ ଅଧରରେ ଯେଉଁ କୁନ୍ଦ ଭଳି ଦନ୍ତ ଶୋଭା ପାଉଛନ୍ତି ମୁକୁନ୍ଦ, ଏ ଦୃଶ୍ୟ ଦର୍ଶନ କରୁଛନ୍ତି ପାନ କରୁଛନ୍ତି ତାଙ୍କ ଚକ୍ଷୁ ମାଧ୍ୟମରେ, ସନାତନ ଗୋସ୍ୱାମୀ ଏଇଟା ବର୍ଣ୍ଣନା କରିଛନ୍ତି। ତେଣୁ ଏହିଭଳି ଭାବରେ ଭଗବାନ କରୁଛନ୍ତି, ସୁଖଦେବ ଗୋସ୍ୱାମୀ ମଧ୍ୟ ଏଇଠିକୁ ଆସ୍ୱାଦନ କରୁଛନ୍ତି ଗୋପୀମାନଙ୍କ ଭାବରେ, ଆମକୁ ସୁଯୋଗ ମିଳିଲେ ଆମେ ସେସବୁ ବର୍ଣ୍ଣନା କରୁଛେ, ଆମର ଲିମିଟେଡ଼ ଅତି ସୀମିତ ବୁଦ୍ଧି ମାଧ୍ୟମରେ ଆମେ ଯେତିକି ଆସ୍ୱାଦନ କରିପାରୁଛୁ କହିପାରୁଛୁ ସେତିକି ଆମେ ଆସ୍ୱାଦନ
ତେଣୁ ତା ପରସ୍ପରରେ କହୁଛନ୍ତି ତୟୋର୍ଯଶୋଦା ରୋହିଣୌ ପୁତ୍ରୟୋ ପୁତ୍ରବତ୍ସଳେ ଯଥା କାମଂ ଯଥା କାଳଂ ବ୍ୟଧତାନ୍ ପରମାଶିଷ ମା'ମାନେ ମଧ୍ୟ ଅପେକ୍ଷା କରିଛନ୍ତି କେତେବେଳେ ପୁଅ ଆସିବ ଏସବୁ ଅନ୍ୟ ସ୍ଥାନ ସବୁ ବର୍ଣ୍ଣନା କରାଯାଇଛି ପୁଅ ଆସିବାର ଡେରି ହୋଇଗଲେ ବହୁତ ସିଏ ବ୍ୟଗ୍ର ହୋଇଯିବେ ଯଶୋଦା ରୋହିଣୀ ଇତ୍ୟାଦି ବ୍ୟଗ୍ର ହୋଇଯିବେ ଏବଂ ଗୋପୀମାନେ ଆସି ତାଙ୍କୁ ସାନ୍ତ୍ୱନା ଦେବେ ଗୋପୀମାନେ ସବୁ ଆସି ଗୋପୀମାନେ ମଧ୍ୟ ଆସିବାର ଉଦ୍ଦେଶ୍ୟ ହେଉଛି ତାଙ୍କର ଦର୍ଶନ ପାଇବେ ସିଏ କୃଷ୍ଣଙ୍କର ଦର୍ଶନ ପାଇବେ ସବୁ ଗୋପୀ ତ ସମାନ ନୁହନ୍ତି ଅଲଗା ଅଲଗା ଗୋପୀ ସବୁ ରହିଛନ୍ତି ତେଣୁ ଇଏ ଯେଉଁ କେତେଜଣ ଆସିକରି ଯଶୋଦା ଏବଂ ରୋହିଣୀଙ୍କୁ ସାନ୍ତ୍ୱନା ଦେଉଛନ୍ତି କହିବା ଆହେ କୃଷ୍ଣ ଫେରୁଛନ୍ତି ଏଇଭଳି ଭାବରେ ବାଟରେ ଏମିତି ହେଇଯାଇଛି ସେମିତି ହେଇଯାଇଛି ସେମିତି ହେଇଯାଇଛି ଭେଣୁ ବାହାଦନ କରୁଛନ୍ତି ଏଇଭଳି ଭାବରେ କହି କହିକି ତାଙ୍କୁ ଫେରିବେ ଆସିବେ ଏଇଭଳି ଭାବରେ ଆଲୋଚନା ଚାଲିଛି ତାଙ୍କର ଡେରି ହେଇଗଲା ମାନେ ସେମାନେ ବ୍ୟସ୍ତ ନନ୍ଦ ମହାରାଜ ଉପରକୁ ଉଠି ଦେଖିବେ ଛାତ ଉପରେ ଯାଇ ଦେଖିବେ କ'ଣ ହେଲା କାହିଁକି ଡେରି ହେଲା ସମସ୍ତେ ବ୍ୟସ୍ତ ଭଗବାନ ସେ ଭଗବାନ ଛାଡ଼ି କିଏ ରହିପାରିବ ଆମକୁ ସୌଭାଗ୍ୟ ମିଳିଛି ସେସବୁ ଆଲୋଚନା କରିବା ପାଇଁ ତେଣୁ ତୟୋ ତାପରେ କ'ଣ ହେଲା ଦୁଇଜଣ ଯଶୋଦା ଏବଂ ରୋହିଣୀ ଯେତେବେଳେ ବେଣୁ ବାଦ ଶୁଣିଲେ ଯେଉଁ ଗୋ ରଜ ଉଚ୍ଛରିତ ଯେଉଁ ଦେଖାଗଲା ଗାଭୀମାନେ ଆସିବାର ଅମ୍ବା ଅମ୍ବା ଶବ୍ଦ ମଧ୍ୟ ରହିଛି ଶବ୍ଦ କରୁଛନ୍ତି ସେମାନେ ଏଇଭଳି ଭାବରେ କିଏ କ'ଣ ସବୁ ଗାନ କରୁଛନ୍ତି ଶବ୍ଦ ଆସ୍ତେ ଆସ୍ତେ ଶୁଭୁଛି ଶୁଭିଲା ପରେ ଯଶୋଦା ଏବଂ ରୋହିଣୀ ତତ୍ପର ହୋଇଗଲେ ପୁତ୍ରୟୋଃ ପୁତ୍ରବତ୍ସଳେ ପୁତ୍ରକୁ ସେ କେତେ ଭଲ ନ ପାଉଥିବେ ପୁତ୍ରବତ୍ସଳ ସାଧାରଣ ମା ଜଣେ ତା ପୁଅକୁ କେତେ ଭଲ ନ ପାଉଛି ଆହୁରି ଭଗବାନ ତାଙ୍କର ପୁଅ କ'ଣ କହିବା ତେଣୁ ଯଥା କାମଂ ଯଥା କାଳଂ ଯେଉଁଭଳି ଭାବରେ ତାଙ୍କର ମନ ଆନନ୍ଦ ହେବ ତାଙ୍କର ଇଚ୍ଛା ପୂର୍ଣ୍ଣ ହେବ ସେଇଭଳି ଭାବରେ ପୁଅ ଦୁଇଜଣଙ୍କର ଦୁଇଜଣ ଯାକ ମା ଯଥା କାଳ ସମୟ ଅନୁସାରେ ଖରାଦିନର ସମୟ ଅଲଗା ସନ୍ଧ୍ୟା ଶୀତ ଦିନର ସମୟ ଅଲଗା ଏଇଟା ହେଉଛି ଭାଦ୍ର ମାସର କଥା ଭାଦ୍ର ମାସରେ ଏଇ ତାଳବନକୁ ଯାଇଥିଲେ ଭଗବାନ ଏଇ ଲୀଳାଟି କରିଥିଲେ ତେଣୁ ବ୍ୟଦତାଂ ପରମାଶିଷ ଏଇଭଳି ଭାବରେ ତାଙ୍କର ତାଙ୍କୁ ଯେମିତି ଆନନ୍ଦ ପ୍ରଦାନ ହେବ ଆନନ୍ଦ ଲାଗିବ ସେଇ ଅନୁସାରେ ସବୁ ବ୍ୟବସ୍ଥା କରୁଛନ୍ତି ଯଥା କାଳଂ ଯଥା କାମଂ ବ୍ୟଦତାଂ ସେଇଭଳି ଭାବରେ ସବୁ ଦେଉଛନ୍ତି ତାଙ୍କୁ ପରମାଶିଷ ପରମାଶିଷ ଉତ୍କୃଷ୍ଟ ଉପଭୋଗ୍ୟ ଦ୍ରବ୍ୟ ସବୁ ଦେଉଛନ୍ତି କ'ଣ କ'ଣ ଦେଉଛନ୍ତି ସବୁ ଶୁଣିବା ସନାତନ ଗୋସ୍ୱାମୀ କହୁଛନ୍ତି ଯେ ମା'ମାନେ ସେମାନଙ୍କ ସନ୍ତାନମାନଙ୍କୁ ଏତେ ଭଲ ପାଉଥିଲେ ଯେ ଯେତେବେଳେ ସେମାନେ ସେମାନଙ୍କୁ କୋଳେଇ ଦୌଡ଼ୁଥିଲେ ସେତେବେଳେ ସେମାନେ ଯତ୍ନ ସହକାରେ ସନ୍ତାନମାନଙ୍କର ଅଙ୍ଗ ପ୍ରତ୍ୟଙ୍ଗ ଆଦି ପରୀକ୍ଷା କରି ଦେଖୁଥିଲେ ଯାହାଦ୍ୱାରା ସେଗୁଡ଼ିକ ସୁସ୍ଥ ଓ ସକ୍ଷମ ଅଛନ୍ତି କି ନାହିଁ ଏଇଭଳି ଭାବରେ ଦେଖୁଥିଲେ ତେଣୁ ପରଶ୍ରୀ କୁହାଯାଉଛି 45 ଗତାଧ୍ୱାନଶ୍ରମୌ ତତ୍ର ମଜ୍ଜନୋନ୍ମର୍ଦ୍ଦନାଦିଭି ନିବିଂ ବସିତ୍ୱା ରୁଚିରାଂ ଦିବ୍ୟଶ୍ରଙ୍ଗନ୍ଧ ମଣ୍ଡିତୌ ଗତାଧ୍ୱାନଶ୍ରମୌ ଯେଉଁ ପଥଶ୍ରମ ରହିଛି ସେଠୁ ଆସିଲେ ଆମେ ଶୁଣୁଥିଲେ ନା 8 ମାଇଲ 8 ବାର କିଲୋମିଟର ସବୁ ଆସିଲେ ତାକୁ ଅଧ୍ୱାନଶ୍ରମୌ ଯେଉଁ ବାଟ ରହିଛି ବାଟ ଚାଲିକରି ଆସିଲେ ଭଗବାନଙ୍କ ଶ୍ରମ ନାହିଁ କିନ୍ତୁ ଏଇଭଳି ଭାବରେ ଭାବନା ରହିଛି ଗତାଧ୍ୱାନଶ୍ରମୌ ତତ୍ର ମଜ୍ଜନୁ ମର୍ଦ୍ଦନାଦି ବି ମଜ୍ଜନୁ କହିଲେ କ'ଣ ସ୍ନାନ ଇତ୍ୟାଦି ସବୁ କରୁଛନ୍ତି ମର୍ଜନା ଉନ୍ମର୍ଦ୍ଦନ ଯେଉଁ ତୈଳ ଇତ୍ୟାଦି ମର୍ଦ୍ଦନ କରୁଛନ୍ତି ଆଦି ବି ବହୁତ କଥା ରହିଛି ତେଣୁ ସେଇଭଳି ଭାବରେ ବ୍ୟବସ୍ଥା କରୁଛନ୍ତି ତାଙ୍କର ଏବଂ ନିଭିଂ କହିଲେ ବସ୍ତୁ ଏ ଯେଉଁ ବସ୍ତ୍ର ସବୁ ରହିଛି ବସିତ୍ୱା ତାଙ୍କୁ ବସ୍ତ୍ର ସବୁ ପ୍ରଦାନ କରିକିରି ରୁଚିରାଂ ବହୁତ ମନୋରମ ଦିବ୍ୟ ଶ୍ରଙ୍ଗନ୍ଧ ମଣ୍ଡିତୌ ବହୁତ ସୁନ୍ଦର ଭାବରେ ମାଳା ପ୍ରଦାନ କରୁଛନ୍ତି ଏବଂ ଚନ୍ଦନ ଇତ୍ୟାଦି ଲଗାଇ ଦେଉଛନ୍ତି ଏଇଭଳି ଭାବରେ ତାଙ୍କର ସ୍ୱାଗତ କରୁଛନ୍ତି ତାଙ୍କର କାମନା ପୂରଣ ଭଗବାନଙ୍କର କାମନା କିଛି ନାହିଁ ତାଙ୍କର ସେବା କରୁଛନ୍ତି ଏଭଳି ଭାବରେ। ଏଠି ଯେଉଁ ଆମର ବିଶ୍ୱନାଥ ଚକ୍ରବର୍ତ୍ତୀ କହୁଛନ୍ତି ଏ ଶବ୍ଦ ଗତ ଧ୍ୱାନ ଶ୍ରମ ବୋଲି ଯେଉଁ କୁହାଯାଇଛି ଏଇଟା କୁହାଯିବ ଅଶ୍ରମ ମଧ୍ୟ କୁହାଯିବ। ଭଗବାନଙ୍କର କ'ଣ ଶ୍ରମ, ଭଗବାନ କ'ଣ ଧରିଛନ୍ତି, ସମଗ୍ର ପୃଥିବୀକୁ ଧରିଛନ୍ତି, ସମଗ୍ର ବିଶ୍ୱକୁ ଧରିଛନ୍ତି, ତାଙ୍କୁ କ'ଣ କଷ୍ଟ ଲାଗୁଛି, ଜାଣିପାରୁନାହାନ୍ତି କେଉଁଠି ରହିଛି, ଗୋଟେ ସୋରିଷ ଭଳି ରହିଛି ଏଇଟା, ଏ ଭଗବାନଙ୍କ ଏତେ ଶକ୍ତି ରହିଛି। ତେଣୁ ଶୁଣ, ଜଣେ ଆଉ ଜଣେ ଟୀକାକାର ଅଛନ୍ତି ବଲ୍ଲଭାଚାର୍ଯ୍ୟ, ସେ କହୁଛନ୍ତି ସମ୍ପୂର୍ଣ୍ଣ ବ୍ରଜେ ସ୍ୱ ପ୍ରିୟାଭିଷ, ଏଇଟାରେ ଗୋଟେ 45 ତାପରେ ଆସିବ 46 ଶ୍ଳୋକରେ ଆସିବ, ଆଗ କହିଦେଲି। ଏଇଭଳି ଭାବରେ ସବୁ ଦେଇକରି ତାଙ୍କୁ ସବୁ ଖାଦ୍ୟ ଫାଦ୍ୟ ସବୁ ଦେବେ। ଜନନୀ ଉପହୃତ ପ୍ରାଶ୍ୟ ସ୍ୱାଦନ ନମୁପଲାଳିତ ସମ୍ବିଷ୍ୟ ବରସଜ୍ୟାୟା ସୁଖଂ ଶୁଶୁକୁ ଶୁଶୁପତୁର୍ବ୍ରଜେ। ଜନନୀ ଉପହୃତମ, ଏହିଭଳି ଭାବରେ ମାଆମାନେ ତାଙ୍କୁ କ'ଣ କରୁଛନ୍ତି, ପ୍ରାଶ୍ୟ ବହୁତ ପ୍ରକାର ଭୋଜନ ପ୍ରସ୍ତୁତ କରିଛନ୍ତି, ଆସିଲେ ସେମାନେ ଖାଇବେ ବୋଲି। ତେଣୁ ଏସବୁ ସ୍ୱାଦୁ ସ୍ୱାଦୁ ଅନ୍ନମ ଉପଲାଳିତ, ଯେଉଁ ଖାଦ୍ୟ ଦେଉଛନ୍ତି ଖାଲି ଦେଇକି ପଳାଇ ନା ନା, ସେଇଠି ବସିକିରି ସବୁ ବିଭିନ୍ନ ପ୍ରକାର କଥାବାର୍ତ୍ତା ଏଥିରେ ହେଇକିରି ସବୁ ଚାଲିଛି। ଖାଦ୍ୟ ସେ ଭଗବାନ ଖାଉଛନ୍ତି, କୃଷ୍ଣ ବଳରାମ ଦୁଇ ଜଣ ସାଙ୍ଗ ହେଇ ଖାଉଛନ୍ତି, ଅଲଗା ଅଲଗା ଖାଉନାହାନ୍ତି, ଗୋଟେ ଯାହା ସାଙ୍ଗ ହେଇ ଖାଉଛନ୍ତି। ଏବଂ ଏଇଭଳି ଭାବରେ ଖାଦ୍ୟ ହେଇସାରିଲା ପରେ କଥାବାର୍ତ୍ତା ଟିକେ ହେଇ ହସଖୁସି ହେଇ ତାପରେ ସମ୍ବିଷ୍ୟ ବର ସଜ୍ୟାୟା, ସଜ୍ୟା ବହୁତ ସୁନ୍ଦର ସଜ୍ୟା ରଖାହେଇଛି, ସେମାନେ ଶୟନ କରିବେ। ତେଣୁ ସମ୍ବିଷ୍ୟ, ସମ୍ବିଷ୍ୟ କହିଲେ ସେ ପ୍ରବେଶ କଲେ ତାଙ୍କର ବେଡ଼ରୁମ, ଯଦି ହେଲା ବେଡ଼ରୁମ ସବୁ ରହିଛି, ତାଙ୍କ ବେଡ଼ରୁମରେ ପ୍ରବେଶ କଲେ ବର ସଜ୍ୟାୟା ସୁଖଂ ଶୁଶୁପ ଶୁଶୁପ ବ୍ରଜେ, ସୁଖଂ ଶୁଶୁପୁ ବହୁତ ଆନନ୍ଦରେ ଭଗବାନ ଶୟନ କଲେ, ସୁଖେ ନିଦ୍ରା ଗଲା ଯେଉଁ ରହିଛି ତାହାକେ କୃଷ୍ଣଚନ୍ଦ୍ର ସୁଖେ ନିଦ୍ରା ଗଲା, ତାମ୍ବୁଳ ଅସଲା ଆଣି ଡମ୍ବୁଳ କମ ରହିଛି ତାହାକେ କୃଷ୍ଣଚନ୍ଦ୍ର ସୁଖେ ନିଦ୍ରା ଗଲା, ଏଇଭଳି ଭାବେ କୃଷ୍ଣ ବଳରାମଙ୍କର ବର୍ଣ୍ଣନା କରୁଛନ୍ତି, ସୁଖରେ ଶୟନ କଲେ। କିନ୍ତୁ ଏଠି କୁହାଯାଉଛି ବ୍ରଜେ, ବ୍ରଜରେ ଶୟନ କଲେ କୁହାଗଲା, ଏଇଟାକୁ ଏଇଟା ବହୁତ ଗୋପନୀୟ କଥା, ଗୋପନ ତଥ୍ୟ, ଏଇଟାକୁ ପ୍ରକାଶ କରିନାହାନ୍ତି ସୁଖଦେବ ଗୋସ୍ୱାମୀ। କିନ୍ତୁ ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି, ଆଚାର୍ଯ୍ୟମାନେ ଟୀକାରେ କହିଛନ୍ତି ଏଇ ବଲ୍ଲଭାଚାର୍ଯ୍ୟ କହି ସମ୍ପୂର୍ଣ୍ଣ ବ୍ରଜେ, ବ୍ରଜ ଶବ୍ଦ କୁହାଗଲା ନା, ସମ୍ପୂର୍ଣ୍ଣ ବ୍ରଜେ, ସମ୍ପୂର୍ଣ୍ଣ ବ୍ରଜ ମାନେ ଗୋଟି ମାଆଙ୍କ ସହିତ ମଧ୍ୟ ସେ ତାଙ୍କର ସେଠି ସବୁ ଲୀଳା କରୁଛନ୍ତି, ଯାଇକିରି ଗୋଟି ମାଆଙ୍କର କୁଞ୍ଜରେ ମଧ୍ୟ ସେ ଶୟନ କରୁଛନ୍ତି, ସବୁଠେଇଁ ସମ୍ପୂର୍ଣ୍ଣ ବ୍ରଜରେ, ସେ ଶବ୍ଦର ଅର୍ଥ ଏଇଠି ଜଣାପଡ଼ୁଛି, ବ୍ରଜେ ଶୁଶୁପତୁ ଏ ଲୀଳାଟିକୁ କୁହାଯାଇନି ବିସ୍ତାର ଭାବରେ, ଏ ଗୋପନୀୟ ରଖାଯାଇଛି ଲୀଳାଟି, ଗୋପନ ଲୀଳା ବୋଲି ଏଇଟାକୁ କୁହାଯାଇ ନାହିଁ, ଆମେ ଯେହେତୁ ଜାଣିଲୁ ଆମେ ସେଇଟା ପ୍ରକାଶ କରିଛୁ, ନହେଲେ ଏଇଟା କି ଜାଣିପାରିନଥାନ୍ତେ। ସମ୍ପୂର୍ଣ୍ଣ ବ୍ରଜରେ ଭଗବାନ ଶୟନ କରିଛନ୍ତି, ଖାଲି ଗୋଟିଏ ବେଡ଼୍ରେ ଶୟନ କରିଛନ୍ତି ତା ନୁହଁ, ନନ୍ଦ ମହାରାଜଙ୍କ ଗୃହରେ ଶୟନ କରିଛନ୍ତି ତା ନୁହଁ, ସମ୍ପୂର୍ଣ୍ଣ ବ୍ରଜରେ ଏତେ ବ୍ରଜରେ ରହିଛନ୍ତି, ବିଶେଷ ଭାବେ ରାଧାରାଣୀ ଇତ୍ୟାଦି ଗୋପୀମାନଙ୍କ ସହିତ ସେ ମଧ୍ୟ ସେଠି ଯାଇ ଶୟନ କରିଛନ୍ତି, ବୁଝିବାକୁ ପଡ଼ିବ। ତେଣୁ ଏହିଭଳି ଭାବେ ତୟୋ ଯଶୋଦା ରୋହିଣୀ ହଉ ପୁତ୍ରୟୋ ହୋ ପୁତ୍ରବତ୍ସଳେ ଯଥା କାମଂ ଯଥା କାଳଂ ବେଦତାଂ ପରମାଶିଷ, ଆଉଥରେ ପଢ଼ିଦେଲି ନା, ଏଇଟା ମୁଁ କହିସାରିଛି ଆଉ, ହଁ ଠିକ୍ ଅଛି। ତାପରେ 47 ଶ୍ଳୋକରେ କୁହାଯାଉଛି ଏବଂ ସ ଭଗବାନ କୃଷ୍ଣ ବୃନ୍ଦାବନ ଚର କ୍ୱଚିତ ଯଜୋ ରାମ ମୃତ୍ୟୁ ରାଜନ କାଳିନ୍ଦିଂ ସଖୀଭୀଭୂତଂ। ଏବଂ ଏହିପରି ଭାବରେ ଲୀଳା ଚାଲିଛି, ଆଉ ସବୁଦିନର ଲୀଳାକୁ ବର୍ଣ୍ଣନା କରିହେବ କି, ଆଉ 7 ଦିନ ଆୟୁଷ ଅଛି, 7 ଦିନ ପଳେଇଗଲାଣି, 4 ଦିନ ପଳେଇଗଲାଣି, 5 ଦିନ ପାଖାପାଖି ହେଇଗଲାଣି, ଆଉ 2-3 ଦିନ ରହିଛି, ପରୀକ୍ଷିତ ମହାରାଜ ଶଙ୍ଖ ବଜେଇବେ, ଜୟ ଶ୍ରୀ ଶ୍ରୀ ସୀତାରାମ ରକ୍ଷ୍ମଣ ହନୁମାନ ଯୋଗୀ ଜୟ ଜୟ। ତେଣୁ ଏହିଭଳି ଭାବରେ ଚାଲିଛି ଲୀଳା, ପ୍ରତିଦିନ ଆନନ୍ଦ ଆନନ୍ଦ ଉତ୍ସବ ପ୍ରତିଦିନ, ନୁହଁ ଗୋଟେ ଦିନର ଲୀଳା ହୋଇଗଲା ଆଉ କ'ଣ ଏତେ ଶୁଣିବା ନା, ପ୍ରତିଦିନ ଏଇଟା ଆନନ୍ଦଦାୟକ ଭଗବାନ ସେ ଆନନ୍ଦମାନ ଏତେ ଆମେ ମହାମନ୍ତ୍ର କୀର୍ତ୍ତନ କରୁଛେ ସେଇ ଗୋଟିଏ ମହାମନ୍ତ୍ର କିନ୍ତୁ ଯେତେଥର ଜପୁଛେ ସେତେ ଆନନ୍ଦ ପ୍ରାପ୍ତ ହେଉଛେ, ଯେତେ ଶୁଦ୍ଧ ନାମ କରୁଛନ୍ତି ସେ ସେତିକି ଆନନ୍ଦ ପ୍ରାପ୍ତ ହେଉଥିବେ, ସେତିକି ଆନନ୍ଦ ରହିଛି, ଅନଲିମିଟେଡ଼, ତା'ର ଲିମିଟ୍ ନାହିଁ, ଏତିକି ଆନନ୍ଦ ଜଣେ ପ୍ରାପ୍ତ ହେବ। ତେଣୁ ସୁଖଦେବ ଗୋସ୍ୱାମୀ କହୁଛନ୍ତି ଏବଂ ଏହିଭଳି ଭାବରେ ଲୀଳା ଚାଲିଛି, ପଗଣ୍ଡ ଲୀଳା, ପଗଣ୍ଡ ଲୀଳା ଚାଲିଛି। ଗୋଟେ ଥର କ'ଣ ହେଇଛି, ସ ଭଗବାନ କୃଷ୍ଣ ଭଗବାନ ସିଏ କେତେ ସେମାନଙ୍କର ଭାଗ୍ୟ, ଭଗବାନଙ୍କର ଲୀଳାରେ ସେମାନେ ସାମିଲ ହେଇଛନ୍ତି, କିଏ ତାଙ୍କୁ ଶୁଆଇ ଦେଉଛି, କିଏ ଖୁଆଇ ଦେଉଛି, କିଏ ଖେଳୁଛନ୍ତି ତାଙ୍କ ସାଙ୍ଗରେ, କିଏ କ'ଣ କରୁଛନ୍ତି, କେତେ ଗିରାସ ଲୀଳା ଇତ୍ୟାଦି କରିବେ, ଏସବୁ ରହିଛି। ଏଇଭଳି ଭାବରେ ଭଗବାନ ଲୀଳା ଚାଲିଛି, ବୃନ୍ଦାବନ ଲୀଳା। ଜୟ ରାଧେ ଜୟ କୃଷ୍ଣ ଜୟ ବୃନ୍ଦାବନ ଶ୍ରୀ ଗୋବିନ୍ଦ ଗୋପୀନାଥ ମଦନ ମୋହନ। ଲୀଳା ଭଗବାନଙ୍କର ଲୀଳା ଚାଲିଛି, ବୃନ୍ଦାବନ ଲୀଳା। ଭଗବାନ ସିଏ ସବୁ ଐଶ୍ୱର୍ଯ୍ୟ ତାଙ୍କର ରହିଛି, କିନ୍ତୁ ସେଠି ସେ ପ୍ରକାଶ ମଧ୍ୟ ପ୍ରକାଶ କରୁଛନ୍ତି, କିନ୍ତୁ ଭଗବାନ ବୋଲି କେହି ଜାଣନ୍ତି ନାହିଁ ସେଠି, ସେଠି ଜାଣନ୍ତି ଚୋର, ପ୍ରସିଦ୍ଧ ପ୍ରଜେୟ ପ୍ରସିଦ୍ଧମ ନବନୀତ ଚୌରମ। ଏଇଭଳି ଭାବରେ ନନ୍ଦ ମହାରାଜ ଇଏ ଲୀଳା, ଅଦ୍ଭୁତ ଲୀଳା, ଭଗବାନ ଯେତେ ଐଶ୍ୱର୍ଯ୍ୟ ଦେଖେଇଲେ ମଧ୍ୟ ବ୍ରଜବାସୀମାନେ ତାଙ୍କୁ ଭଗବାନ ହିସାବରେ ପୂଜା କରନ୍ତି ନାହିଁ, ମଥୁରାବାସୀମାନେ ଏବଂ ଦ୍ୱାରକାବାସୀମାନେ ତାଙ୍କୁ ଯେଉଁଭଳି ଭାବେ ପୂଜା କରିବେ ସେଭଳି ଭାବରେ ବୃନ୍ଦାବନବାସୀମାନେ କରନ୍ତି ନାହିଁ। ବୃନ୍ଦାବନବାସୀମାନେ ଜାଣନ୍ତି ଇଏ ଆମର କାନା, ଇଏ ଭଗବାନ, ଏଇସବୁ କିଛି ଭଗବାନ ଯେତେ ଦେଖେଇଲେ ମଧ୍ୟ ଐଶ୍ୱର୍ଯ୍ୟ, କିନ୍ତୁ ସେ ଭୁଲି ଯାଆନ୍ତି। ଏଇଭଳି ଭାବରେ ଇଏ ହେଉଛି ମାଧୁର୍ଯ୍ୟ ଲୀଳା, ତେଣୁ ବୃନ୍ଦାବନ ଲୀଳା ହେଉଛି ସବୁଠାରୁ ଶ୍ରେଷ୍ଠ ଲୀଳା ବୃନ୍ଦାବନ। ଆମେ କହିଛେ ଦ୍ୱାରକାରେ ସେ ହେଉଛନ୍ତି ପୂର୍ଣ୍ଣ, ମଥୁରାରେ ପୂର୍ଣ୍ଣତର, ଏବଂ ବୃନ୍ଦାବନରେ ସେ ହେଉଛନ୍ତି ପୂର୍ଣ୍ଣତମ। ଏ ଲୀଳା ଯେଉଁ ରହିଛି, ଇଏ ହେଉଛି ମାଧୁର୍ଯ୍ୟ ଲୀଳା। ଐଶ୍ୱର୍ଯ୍ୟ ଲୀଳାରେ ସମସ୍ତେ ଭଗବାନ ପୂଜା କରୁଛନ୍ତି, ଭଗବାନ ମଧ୍ୟ ଯେଉଁ ରହିଛନ୍ତି, ଭଗବାନ ଐଶ୍ୱର୍ଯ୍ୟରେ ପୂଜିତ ହେଲେ ସେ ଯେତେ ଆନନ୍ଦିତ ହୁଅନ୍ତି ନାହିଁ, ମାଧୁର୍ଯ୍ୟରେ ଯେତେବେଳେ ସେ ପୂଜିତ ହୁଅନ୍ତି ସେତେବେଳେ ସେ ବହୁତ ଆନନ୍ଦ ପ୍ରାପ୍ତ ହୁଅନ୍ତି। ମହାପ୍ରଭୁ ଯେଉଁ ରହିଛନ୍ତି ଐଶ୍ୱର୍ଯ୍ୟ ଜ୍ଞାନରେ ସମସ୍ତେ ଭଗବାନ ପୂଜା କରୁଛନ୍ତି, ବହୁତ ଶବ୍ଦ ହେଇଗଲା ନା, ଏ ଶ୍ଲୋକ ରହିଛି ପାଞ୍ଚ ଚାଲିଛି ନା, କେତେ ଦୁଇ କି ତିନି କଟିଲା। ତେଣୁ ଇଏ ଯେଉଁ ରହିଛନ୍ତି ଐଶ୍ୱର୍ଯ୍ୟରେ ଭଗବାନ କହୁଛନ୍ତି ସେ କଥା, ଏହା ଯଦି ମାତାମରେ କ'ଣ ଅତିହୀନ ଜ୍ଞାନ କରେ ଲାଳନ ପାଳନ, ଅଧିକା ହେଉଛି ବାଁ ପଟକୁ ପଡ଼ିଲେ ଆଣ୍ଟି କ୍ଲକ୍ ୱାଇଜ୍ ମାରିଲେ ସେଟା କମିବ, କ୍ଲକ୍ ୱାଇଜ୍ ମାରିଲେ ବଢ଼ିବ। ତେଣୁ ଇଏ ଯେଉଁ ରହିଛନ୍ତି ଐଶ୍ୱର୍ଯ୍ୟ ଜ୍ଞାନରେ ମା ଯେତେବେଳେ ତାଙ୍କୁ ବନ୍ଧନ କରୁଛନ୍ତି ଭଗବାନ ସେଠି ବହୁତ ଆନନ୍ଦିତ ହେଉଛନ୍ତି, ଭଗବାନ ବନ୍ଧନ କରୁଛନ୍ତି ତାଙ୍କୁ। ସଖା ସୁଦ ସଖ୍ୟ କରେ ସ୍କନ୍ଦେ ଆରୋହଣ, ସଖା କ'ଣ କରୁଛନ୍ତି ତାଙ୍କ କାନ୍ଧରେ ଆରୋହଣ ଚଢ଼ିଯାଉଛନ୍ତି ଭଗବାନ କାନ୍ଧରେ। 18 ଅଧ୍ୟାୟ ଆସିବ ସେ ଲୀଳା। ଏବଂ ପ୍ରିୟା ଯଦି ମାନ କରି କରେ ଭର୍ଷନ ବେଦ ସ୍ତୁତି ହୋଇଛି ସେଇ ହରେ ମୋର ମନ। ବେଦରେ ଆମେ ସବୁ ସ୍ତୁତି କରୁଛେ ଭଗବାନଙ୍କୁ, ପୂଜା ଇତ୍ୟାଦି କରୁଛେ, ସ୍ତୁତି କରୁଛେ। ଗୋବିନ୍ଦମ୍ ଆଦି ପୁରୁଷଂ ତମହଂ ଭଜାମି ଗୋ, ଏଇଭଳି ଭାବରେ ପୂଜା କରୁଛେ ଭଗବାନଙ୍କୁ। ଭଗବାନ ସେଥିରେ ଯେତିକି ଆନନ୍ଦିତ ନ ହୁଅନ୍ତି, ଆଉ ଇଏ ଯେତେବେଳେ କହିବେ ରାଧାରାଣୀ ତାଙ୍କୁ କହିବେ ଲମ୍ପଟ ଚୋର ଏଇଭଳି ଭାବରେ ଯେତେବେଳେ କହିବେ ସେତେବେଳେ ସେ ବହୁତ ଆନନ୍ଦିତ ହେବେ। ପ୍ରିୟା ଯଦି ମାନ କରି କରେ ଭର୍ଷନ, ବେଦସ୍ତୁତି ହେଇତି ସେଇ ହରିମର ମନ ବେଦସ୍ତୁତି ଠାରୁ ସିଏ ଅଧିକ ତାଙ୍କ ମନକୁ ହରଣ କରନ୍ତି। ତେଣୁ ଏଇ ଯେଉଁ ବୃନ୍ଦାବନ ଲୀଳା ମାଧୁର୍ଯ୍ୟ ଲୀଳା ଏହି ଲୀଳାକୁ କୃଷ୍ଣଙ୍କର ଯେଉଁ ପିତାମାତା ଯେଉଁ ଥିଲେ ଦେବକୀ ବସୁଦେବ ଏଇଟା ଦର୍ଶନ କରିପାରିନଥିଲେ ଏ ଯେଉଁ କଥା ରହିଛି। ତେଣୁ ଶ୍ରୀ ଭଗବାନ କିନ୍ତୁ ସେଠି ଗୁଢ଼ାର୍ଥୀ ତାଙ୍କର ଯେଉଁ ରହିଛି ଐଶ୍ୱର୍ଯ୍ୟକୁ ପ୍ରକାଶ କରୁନାହାନ୍ତି। କେତେବେଳେ କେମିତି ମଝିରେ ମଝିରେ ପ୍ରକାଶ କରିଦେଉଛନ୍ତି କିନ୍ତୁ ପ୍ରକାଶ ଗୁଢ଼ାର୍ଥୀ ବୋଲି କୁହାଯାଇଛି। ଗୁଢ଼ାର୍ଥୀ ସବଳ ବସେତ ଏହି ପ୍ରଶ୍ନଟି ପଚାରିଥିଲେ ପରୀକ୍ଷିତ ମହାରାଜ। କେତେ ବର୍ଷ କୃଷ୍ଣ ବଳରାମ ବୃନ୍ଦାବନ ରହିଲେ ଏଠି ଶୁକଦେବ ଗୋସ୍ୱାମୀ କହିଲେ ଏଇସବୁ ଲୀଳା ସବୁ ଚାଳିଶ ଅଧ୍ୟାୟ ପର୍ଯ୍ୟନ୍ତ ଯେଉଁ ଲୀଳା ସବୁ ହେଇଛି ଭଗବାନଙ୍କର ଏଗାର ବର୍ଷ ପର୍ଯ୍ୟନ୍ତ ଲୀଳା ଶୁକଦେବ ଗୋସ୍ୱାମୀ କହିଲେ ଯେ ଏକାଦଶ ସମାସ୍ତତ୍ର ଗୁଢ଼ାର୍ଥୀ ସବଳ ବସେତ ଏଗାର ବର୍ଷ କାଳ ଭଗବାନ ଯେଉଁ ରହିଲେ ଗୁଢ଼ାର୍ଥୀ ନିଜର ଯେଉଁ ରହିଛି ଐଶ୍ୱର୍ଯ୍ୟକୁ ଛପେଇକିରି ବଳରାମଙ୍କ ସହିତ ସେଠି ଏଗାର ବର୍ଷ କାଳ ଲୀଳା କଲେ ଭଗବାନ ଏକା ପାଖାପାଖି ଏଗାର ବର୍ଷ କିଛି କମ୍ କିଛି ମାସ କମ୍ ଏଗାର ବର୍ଷ କିଛି ମାସ କମ୍ ଥିଲା। ତେଣୁ ଏଇ ଯେଉଁ ଲୀଳା ଚାଲିଛି ଏ ଭଗବାନ କୃଷ୍ଣ କୃଷ୍ଣ ସେ ଭଗବାନ ବୃନ୍ଦାବନ ତରଫ କ୍ୱଚିତ ବୃନ୍ଦାବନରେ ବିଚରଣ କରୁଛନ୍ତି ବିଭିନ୍ନ ଲୀଳା କରୁଛନ୍ତି ଯେ ଯେଉଁ ଗୋତ୍ କ୍ୱଚିତ ଏଇ ଗୋଟିଏ ଲୀଳା ଗ୍ରୀଷ୍ମକାଳୀୟ ଲୀଳା ବର୍ଣ୍ଣନା କରାଗଲା। ଏଇଟା ଭାଦ୍ର ମାସର କଥା କୁହାଗଲା ତାପରେ ଗ୍ରୀଷ୍ମକାଳ ଯେତେବେଳେ ଆସିବ ଗ୍ରୀଷ୍ମକାଳୀୟ ଲୀଳାଟାକୁ ବର୍ଣ୍ଣନା କରାଯାଉଛି ବର୍ତ୍ତମାନ ଷୋହଳ ଅଧ୍ୟାୟ ବର୍ଣ୍ଣନା କରାଯିବ ଏଇଠି ଖାଲି ସଂକ୍ଷେପରେ ସମ୍ୟକ ସୂଚନା ଦିଆଯାଉଛି। ଭଗବାନ କ'ଣ କଲେ କ୍ୱଚିତ ବୃନ୍ଦାବନ ଚର ବୃନ୍ଦାବନରେ ଗୋଚାରଣ କରୁଛନ୍ତି ବର୍ତ୍ତମାନ ଓଗଣ୍ଡ ଲୀଳା ଚାଲିଛି ଆଉ ବର୍ଷା ଚାରଣ କରୁନାହାନ୍ତି ବର୍ଷା ମାନେ ଆଉ ଛୋଟ ଛୋଟ ପିଲାମାନେ ବର୍ଷା ଚାରଣ କରୁଛନ୍ତି ବର୍ଷା ଚାରଣ ଯେ ହେଉନାହିଁ ତାହା ନୁହଁ ବର୍ଷା ଚାରଣ ହେଉଛି କିନ୍ତୁ କୃଷ୍ଣ ବଳରାମ କରୁନାହାନ୍ତି ଆଉ ଯେଉଁ ଛୋଟ ଛୋଟ ପିଲା ସବୁ ଅଛନ୍ତି ସେମାନେ ବାହାର କରିଲେ ସେମାନେ ସବୁ ନେଇକିରି ଗଲେ ବର୍ଷା ଚାରଣ କଲେ ସେମାନେ ଅଲଗା ତାଙ୍କର ଗୋଷ୍ଠୀ ଅଲଗା ଗୋଟେ ଥର ମିଶି ଯାଇଥିଲେ ବୋଲି କେତେ ଗଣ୍ଡଗୋଳ ହେଇଥିଲା ସେମାନେ କହିଥିଲେ ନା ଭଗବାନ ବ୍ରହ୍ମାକୁ ମୋହ କରି ରହିଥିଲେ ସେ ଜାଣିପାରିନଥିଲେ ଗୋଟିଏ ବର୍ଷ କାଳ ଏମିତି ବଳରାମ ମଧ୍ୟ ଜାଣିନଥିଲେ ସେଇଠି ଯେତେବେଳେ ମିଶିଗଲେ ଗାଭୀମାନେ ଏବଂ ବର୍ଷାମାନେ ପାଖାପାଖି ଯେତେବେଳେ ଚରୁଥିଲେ ସେହି ସମୟରେ ଏଇ ଘଟଣାଟି ହେଇଥିଲା ଯାହାକି ବଳରାମ ଜାଣିପାରିଲେ ନହେଲେ ଜାଣିପାରିନଥିଲେ ଏ ଲୀଳା ସବୁ ବର୍ଣ୍ଣନା କରାଯାଇଛି। ଯାହା ହଉ ଏଇ ଗୋଟେ ଗ୍ରୀଷ୍ମକାଳୀୟ ଲୀଳା ବର୍ତ୍ତମାନ ବର୍ଣ୍ଣନା କରାଯିବ ଏଇଟା ହେଉଛି କାଳିଆ ଦଳନ ଲୀଳା ଷୋହଳ ଅଧ୍ୟାୟରେ ବର୍ଣ୍ଣନା କରାଯିବ ଷୋହଳ ସତର ଦୁଇଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ କାଳିଆ ଦଳନ ଲୀଳା ଭଗବାନଙ୍କର ଏ ଖାଲି ସମ୍ୟକ ସୂଚନା ଦେଲେ ସୁଖଦେବ ଗୋସ୍ୱାମୀ। ତେଣୁ ଏବଂ ସ ଭଗବାନ କୃଷ୍ଣ ବୃନ୍ଦାବନ ତରଫ କ୍ୱଚିତ ବୃନ୍ଦାବନରେ ଭଗବାନ ବିଚରଣ କରୁଛନ୍ତି ବୃନ୍ଦାବନ ପୁଣ୍ୟ ଅତୀବ ଚକ୍ରତୁ ଦଶମ ସ୍କନ୍ଦ ପନ୍ଦର ଅଧ୍ୟାୟ ପ୍ରଥମ ଶ୍ଳୋକରେ କଥା କୁହାଯାଇଥିଲା ତଥାସ ପୌଗଣ୍ଡ ବୟସିତ ବ୍ରଜେ ଗାହସାରୟନ୍ତ ପଶୁପାଳ ସମ୍ମତୌ ସଖିବି ସଖିବି ସମନ୍ ପଦୈ ବୃନ୍ଦାବନ ପୁଣ୍ୟମ ଅତୀବ ଚକ୍ରତୁ ଭଗବାନ ଯେଉଁ ଗୋଚାରଣ କରୁଛନ୍ତି ବୃନ୍ଦାବନକୁ ବହୁ ବହୁତ ସୁନ୍ଦର କରିଦେଉଛନ୍ତି ଅତୀବ ଚକ୍ରତୁ କାରଣ ତାଙ୍କର ଯେଉଁ ପାଦ ଟିକେ ବଢ଼ିଯାଇଛି ବଢ଼ିଯାଇଛି ପବନ ଲୀଳା କୁମାର ଲୀଳାରେ ଛୋଟ ଛୋଟ ପାଦ ଥିଲା ଆଉ ଟିକେ ବଢ଼ିଗଲା ପବନ ଲୀଳା ତେଣୁ ତାଙ୍କର ଯେଉଁ ପାଦରେ ଯେଉଁ ଚିହ୍ନ ସବୁ ରହିଛି 19ଟି ଚିହ୍ନ ରହିଛି ଭଗବାନଙ୍କର ଶଙ୍କର ଚକ୍ର ଗଦା ପଦ୍ମ ଇତ୍ୟାଦି ଧ୍ୱଜା ଭଦ୍ର ଇତ୍ୟାଦି ସବୁ ରହିଛି ଏସବୁ ଶୋଭା ପାଉଛି। ତେଣୁ ଏ ବୃନ୍ଦାବନ ଏଇଭଳି ଭାବରେ ଭଗବାନ ସବୁ ଲୀଳା ଚାଲିଛି ବୃନ୍ଦାବନ ଚରକ କ୍ୱଚିତ ଗୋଟେ ଦିନର କଥା କହିବେ ବର୍ତ୍ତମାନ କ୍ୱଚିତ ସବୁଦିନର ଆଉ କ'ଣ କହିହେବ କି ସବୁଦିନ ତ ଲୀଳା ଭଗବାନ ଚାଲିଲେ ଯାହା କଲେ ସବୁ ଲୀଳା ତେଣୁ ମୁଖ ମୁଖ ଲୀଳାକୁ ସବୁ ବର୍ଣ୍ଣନା କରୁଛନ୍ତି ସୁଖଦେବ ଗୋସ୍ୱାମୀ ଆଉ ଅନ୍ୟମାନେ କବିମାନଙ୍କୁ ସବୁ ଛାଡ଼ି ଦେଇଛନ୍ତି ସେମାନେ ସବୁ ଅନ୍ୟ ଲୀଳାକୁ ସବୁ ବର୍ଣ୍ଣନା କରିବେ ଅନେକ ଲୀଳା ରହିଛି ସବୁ ଲୀଳା ଭାଗବତ ବର୍ଣ୍ଣନା କରାଯାଏ ହରିବଂଶ ତାପରେ ଆନନ୍ଦ ବୃନ୍ଦାବନ ଚମ୍ପୁ ଇତ୍ୟାଦି ବିଭିନ୍ନ ଇଏରେ ବିଭିନ୍ନ ଶାସ୍ତ୍ରମାନଙ୍କରେ ଏ ଗର୍ଗ ସଂଗୀତା ଇତ୍ୟାଦିରେ ଭଗବାନ ଲୀଳା ବହୁତ ବର୍ଣ୍ଣନା କରାଯାଇଛି। ତେଣୁ ମୁଖ୍ୟ ମୁଖ୍ୟ ଲୀଳାକୁ ସୁଖଦେବ ଗୋସ୍ୱାମୀ ବର୍ଣ୍ଣନା କରୁଛନ୍ତି। ତେଣୁ ଏବଂ ସ ଭଗବାନ କୃଷ୍ଣ ବୃନ୍ଦାବନ ଚରକ୍ୱଚିତ जजौ राम से राजन सुखदेव गोस्वामी राजन राजा को कहते परीक्षित महाराज कहीं संबोधन कले राजन तार कारण रही जजौ राम मृते राजन राम मृते कहले राम को छाड़ी से दिन गले सबुदिन बलराम कृष्ण जाती सखा एक कृष्ण बलराम दुज चलती लीला करती कृष्ण बलराम किंतु से दिन जो भगवान गले ये जो लीलाटी होता ब्रह्म विमोहन लीला से दिन बलराम जा नलराम जा नेणु ये ब्रह्मा आसते सब लीला से जापारे ना गोटे वर्ष काल लीला चलना ब्रह्मा बलराम जापारे ना एवं जो दिन से लीला शेष होगा ब्रह्मा आसिक क्षमा प्रार्थना करते सब करते दिन ब्रह्मा बलराम जा ने तेणु बलराम को पांच छः दिन पूर्व कृष्ण जनईले ना बलराम मत जानपार न जनी था लीलाटे भगवान जो न जनी था जानपार न था यह चारि प्रकार माया द्वारा बलराम मोहित होकर रही थी आने कथा कौन कह आम से दिन कह आलोचना करते चारि प्रकार माया द्वारा कृष्णकर माया द्वारा बलराम मोहित होकर रही थे तेणु जो दिन जा बलराम से दिन तक संगे नथिले ब्रह्मा चोरी करते जो दिन ब्रह्मा आसिक बछरी मान को देवे से बाछरी कौन सहित माया बाछरी जहाँ भी हो दे क्षमा प्रार्थना कले से दिन बलराम नथिले ये जो लीलाटी हम कालिया दमन लीला ये लीलार मत जो है से दिन मत बलराम जा नथिले जजो राम मृते राजन हे राजन गोटे लीला होता गोटे दिन अवश्य यहाँ हूँ आचार्य मैंने कहते ग्रीष्म दिन लीला ग्रीष्म ऋतुर लीला जाते कालिंदी सखी भी वृतन कालिंदी कालिंदी कहले जमुना को कहजिव कि विशेष भाव में ये कालिंदी गोटे ह्रद रही कालिया ह्रद ये गोटे योजन ह्रद से लीलाटी वर्णना कालिया दमन लीलाटी बर्तमान वर्णना करेंगे भगवान भगवान सुखदेव गोस्वामी वर्णना करेंगे सखी भी वृत कहले सांग बाड़क मान सहित चलने बलराम से दिन जा नर जन्म नक्षत्र पड़ा तेणु माँ ताक रखी थे रोहिणी माँ कह तुम आज जाओना ये भाव कही सब विशेष पूजा पूजी सब हम तेणु से जा नीलाटा को वर्णना कराए ना कि कृष्णकर जो गले कौन कौन कले कौन केमी चलने केमी कहले केमी हसिले केमी बसिले केमी शोले केमी कौन कले सब वर्णना कर बलराम जो रही कौन है सब वर्णना कराएना ये गोटे आचार्य जन कही टीकारे सुखदेव गोस्वामी जिते बड़े भगवान लीला को वर्णना करष्ण लीलार ये आवेश आसी जा बलराम लीला को सी पचर पकईदेन वर्णना कर नस्तार जो कृष्ण सहित मिसिकी कि अलग जो बलराम सब लीला रही वर्णना करना विस्तार भाव में से परीक्षित महाराज दशम स्कंद 67,000 पचारे प्रभु बलराम लीला को मत अद्भुत कर्मण बलराम लीला को मतलब कहतु विस्तार भाव में खाली कृष्ण लीला कह बलराम कहना भाव में गौरांग महाप्रभु नित्यानंद प्रभु गौरांग महाप्रभु कृष्ण नित्यानंद प्रभु बलराम ऐसी भाव में चैतन्य चरितामृत तो रही जिते वृंदावन दास ठाकुर से व्यासदेव अवतार वृंदावन दास ठाकुर जो रचना कले चैतन्य चरितामृत नित्यानंद लीलार आवेश गले भगवान चैतन्य महाप्रभु लीला को विशेष भाव अंतलीला को विस्तार भाव वर्णना कर पार नत कृष्णदास कविराज गोस्वामी को सब घटना चक्र यहला गोविंद देव कृपा प्राप्त हेले सब वृंदावन रैष्णव मैंने अनुरोध कले आप चैतन्य चरितामृत को विशेष भाव महाप्रभु अंतलीला को वर्णना करूँ तेणु से वृद्ध अवस्था आखि को दुशुना कान को शुभुना हाथ थरुच भाव से रचना कर चैतन्य चरितामृत चैतन्य चरितामृत वर्णना कर मुझे लिखुची ये महाप्रभु मत लिखा प्रकृत महाप्रभु लेखा यहाँ तेणु आमर बहुत भक्त मान अनुरोध कर चैतन्य महाप्रभु लीला श्रवण करने तेणु आम आसंता काली ठार सन्दा बेले महाप्रभु लीला वर्णना करवा ये पुरुषोत्तम धाम रे पुरुषोत्तम भगवान चैतन्य महाप्रभु पुरुषोत्तम धाम रे पुरुषोत्तम मास रे पुरुषोत्तम धाम पुरी रे जो लीला होता विशेष भाव अंतलीला जो रही अंतलीलें गोटे लीला को वर्णना करवा। ଆସନ୍ତାକାଲି ଠାରୁ ତା'ର ଆସିଗଲା ଇଣ୍ଟ୍ରୋଡକ୍ସନ୍ ଦେବ ଭଗବାନଙ୍କୁ ଆରେଞ୍ଜମେଣ୍ଟରେ ହେଇଗଲା, ତେଣୁ ଏସବୁ ଆସିଗଲା, ଆସନ୍ତାକାଲି ଠାରୁ ବର୍ଣ୍ଣନା କରାଯିବ। ପୁରୁଷୋତ୍ତମ ମାସରେ ପୁରୁଷୋତ୍ତମଙ୍କର ଚୈତନ୍ୟ ମହାପ୍ରଭୁଙ୍କର ପୁରୁଷୋତ୍ତମ ଧାମରେ ଯେଉଁ ଲୀଳା ହେଇଥିଲା ଗୋଟିଏ ଲୀଳାକୁ ଆମେ ବର୍ଣ୍ଣନା କରିବା। ଭକ୍ତ ମହାନଙ୍କ ଅନୁରୋଧ ଫର୍ମାସି, ଏଇଟା ଫର୍ମାସି ଆମର ଯେମିତି ରେଡ଼ିଓ ଟିଭି ଫିଭିରେ ସବୁ ରହିଛି ଫର୍ମାସି ସବୁ କହିବେ ଅମକ ଫିଲ୍ମରେ ଗୀତଟି ଆମେ ଶୁଣିବା ପାଇଁ ଫର୍ମାସ କରିଛନ୍ତି, ଏସବୁ ଅନୁରୋଧ କରିଛନ୍ତି, ଅମକ ଠାରୁ ଅମକ କରିଛନ୍ତି, ଅମକ ସ୍ଥାନରୁ ଅମକ କରିଛନ୍ତି, ସବୁ ତାଙ୍କର ସବୁ ନାଁ ଦେବ। ସେଭଳିଆ ଭଗବାନଙ୍କ ଇଚ୍ଛାରେ, ପୁରୁଷୋତ୍ତମଙ୍କ ଇଚ୍ଛାରେ, ଭକ୍ତମାନଙ୍କ ଅନୁରୋଧ କ୍ରମେ ଆମେ ଆସନ୍ତାକାଲି ସେଇ ପୁରୁଷୋତ୍ତମ ଚୈତନ୍ୟ ମହାପ୍ରଭୁଙ୍କ ଲୀଳା ବର୍ଣ୍ଣନା କରିବା ସନ୍ଧ୍ୟାବେଳେ। ମୁଁ ଚିନ୍ତା କରିନଥିଲି ବର୍ଣ୍ଣନା କରିବି ବୋଲି, କିନ୍ତୁ ଭଗବାନ ଚାହୁଁଛନ୍ତି ସେଇଟା ବର୍ଣ୍ଣନା ହେବା ପାଇଁ, ଶୁଣିବା ପାଇଁ ସେ ଚାହିଁବେ, ତେଣୁ ଆସନ୍ତାକାଲି ଠାରୁ ସନ୍ଧ୍ୟାବେଳେ ସେଇଟା ଆରମ୍ଭ ହେବ। ଆଜି ହେଉଛି ସଂକୀର୍ତ୍ତନ ସୁଟିଂ ଇତ୍ୟାଦି ରହିଛି। ଯାହା ହଉ, ଏହିଭଳି ଭାବରେ ଯଯୌ ରାମ ମୃତ୍ୟୁ ରାଜନ କାଳିନ୍ଦୀ ସାକ୍ଷୀ ବୃତ କାଳିନ୍ଦୀ କାଳୀୟ ଦଳ ଦମନ ଲୀଳାଟି ଭଗବାନ କରିବେ। ଷୋହଳ ଅଧ୍ୟାୟ ଏବଂ ସତର ଅଧ୍ୟାୟ ଦୁଇଟି ଅଧ୍ୟାୟରେ ବର୍ଣ୍ଣନା କରାଯିବ। ତେଣୁ ଏ ଶ୍ଳୋକର ଭାଷ୍ୟରେ କହୁଛନ୍ତି, ବିଶ୍ୱନାଥ ଚକୁର ଠାକୁର କହୁଛନ୍ତି ଯେ ଏବଂ କାର୍ତ୍ତିକ ଗୋପାଷ୍ଟମୀ ଦିନା ଲୀଳା ସମାପ୍ୟ ତଦ୍ବର୍ଷୀୟ ନିଧାଗତ୍ୟ କସ୍ୟ ଦିନସ୍ୟ ଲୀଳା ମାହ। ଏହିଭଳି ଭାବରେ କାର୍ତ୍ତିକ ଗୋପାଷ୍ଟମୀ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ଭଗବାନ ଯାଇଥିଲେ, ଏ ଯେଉଁ ଗୋଚାହରଣ କରୁଥିଲେ, ପନ୍ଦର ଅଧ୍ୟାୟରେ ବର୍ଣ୍ଣନା କରାଯାଏ, ପ୍ରଥମ ଶ୍ଳୋକରେ ସେଇଟା କୁହାଯାଇଛି। କ'ଣ ତତଶ ପୌଗଣ୍ଡ ବୟସ ତ ବଜେ ପୌଗଣ୍ଡ ଲୀଳା ଆରମ୍ଭ ହେଲା, ତେଣୁ ଏ ଲୀଳା ସମାପନ କରିକିରି ତଦ୍ବର୍ଷୀୟ ସେ ପୌଗଣ୍ଡ ବର୍ଷରେ ନିଧାଗତସ୍ୟ, ନିଧାଗ କହିଲେ ଗ୍ରୀଷ୍ମ ଋତୁ, ବହୁତ ଗରମ, ଗ୍ରୀଷ୍ମ ବୈଶାଖ ଜ୍ୟେଷ୍ଠ, ଗ୍ରୀଷ୍ମରେ ବୈଶାଖ ଜ୍ୟେଷ୍ଠ ରହିଛି, ବହୁତ ଗରମ ହେବ, ବୈଶାଖ ଜ୍ୟେଷ୍ଠ ରହିଛି, ନିଧାଗ ଭଗବାନ ସବୁ ବର୍ଷ ଲୀଳା ରହିଛି। ଏବଂ କୋଡ଼ିଏ ଅଧ୍ୟାୟରେ ବର୍ଣ୍ଣନା କରାଯିବ ସବୁ ବର୍ଷର ସବୁ କ'ଣ ସବୁ ଋତୁମାନଙ୍କ ବିଷୟରେ ବର୍ଣ୍ଣନା କରାଯିବ, ବିଭିନ୍ନ ଋତୁମାନଙ୍କ ଗ୍ରୀଷ୍ମକାଳ ବର୍ଣ୍ଣନା କରାଗଲା, ତାପରେ ଆସିବ ଆସ୍ତେ ଆସ୍ତେ ବର୍ଷାକାଳର ବର୍ଣ୍ଣନା କରାଯିବ, ସବୁ ଋତୁର ବର୍ଣ୍ଣନା କରାଯାଉଛି। ଋତୁ ଭଗବାନଙ୍କର ସିଏ କ'ଣ ଭଗବାନ ସେବା କରିବା ପାଇଁ ଋତୁ କରିଛନ୍ତି, ବାରଟି ଋତୁ କରିଛନ୍ତି, ଏ ସରି ଛଅଟି ଋତୁ କରିଛନ୍ତି, ଗୋଟିଏ ଗୋଟିଏ ଋତୁ ଦୁଇ ମାସ ଚାଲିବ। ଏହିଭଳି ଭାବରେ ଛଅ ଦୁଣେ ବାର ମାସ ଭଗବାନ ବ୍ୟବସ୍ଥା କରନ୍ତି, ଛଅଟି ଋତୁ କରିଦେଇଛନ୍ତି, ଗ୍ରୀଷ୍ମ ପରେ ବର୍ଷା, ତାପରେ ଶରତ, ତାପରେ ଶୀତ, ଏହିଭଳି ଭାବରେ ଛଅଟି ଋତୁ ରହିଛି। ବିଭିନ୍ନ ଋତୁରେ ଭଗବାନ ବିଭିନ୍ନ ଲୀଳା ରହିଛି, ବୃନ୍ଦାବନରେ ଋତୁ ଅନୁସାରେ ଭଗବାନଙ୍କ ଲୀଳା ସବୁ ରହିଛି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ଭଗବାନ କାହିଁକି କୁହାଗଲା ନା ନିଜ ଐଶ୍ୱର୍ଯ୍ୟ ସାକ୍ଷାତ ପ୍ରକଟୟନ ଇତ୍ୟର୍ଥ। ମୁଁ ଯେଉଁ କହିଲି ଭଗବାନ ତାଙ୍କର ଐଶ୍ୱର୍ଯ୍ୟକୁ ପ୍ରକାଶ କରୁନଥିଲେ, ସେଇଟା ବି ରହିଛି, କିନ୍ତୁ ଏଇଟା ମଧ୍ୟ ଏ ବିଶେଷ ଭାବରେ ଏଠି ଯେଉଁ କୁହାଗଲା ଭଗବାନ ସୁଖଦେବ ଗୋସ୍ୱାମୀ କହିଲେ, ତାହାର କାରଣ ହେଉଛି ଭଗବାନ ନିଜର ଐଶ୍ୱର୍ଯ୍ୟକୁ ପ୍ରକାଶ କରିବେ। କାଳିଆ ଯେଉଁ ରହିଛି ଗୋଟିଏ ଯୋଜନର ହ୍ରଦ, ଗୋଟିଏ 8 ମାଇଲ 12 କିଲୋମିଟର ହ୍ରଦ ବିଷାକ୍ତ ହୋଇକି ରହିଥିଲା, ଗଛ ଲତା ପଶୁପକ୍ଷୀ ସମସ୍ତେ ମୃତ୍ୟୁବରଣ କରିଥିଲେ, ଏମିତିକି ଆକାଶରେ ଉଡ଼ିଯାଇଥିବା ପକ୍ଷୀ ମଧ୍ୟ ମୃତ୍ୟୁବରଣ କରୁଥିଲା, ବୃନ୍ଦାବନରେ ଏଭଳି ସ୍ଥାନ ରହିଥିଲା। ଭଗବାନ ସେ ନିଜର ଐଶ୍ୱର୍ଯ୍ୟକୁ ପ୍ରକାଶ କରିବେ, ସେ ଯେଉଁ ବିଷକୁ ଅମୃତରେ ପରିଣତ କରିଦେବେ, ଲୀଳା ବିଷକୁ ଅମୃତରେ ପରିଣତ କରିଦେବେ ଭଗବାନ, ଏତେ ଭଗବାନ ଶକ୍ତି ରହିଛି, ବିଷକୁ ଅମୃତ କରିପାରିବେ, ଅମୃତକୁ ବିଷ ମଧ୍ୟ କରିଦେବେ। ସିଏ କ୍ଷୀର ସମୁଦ୍ରରେ ବାହାରିଲା ବିଷ, ଅମୃତ ସମୁଦ୍ରରେ ବିଷ ବାହାରିଲା, ଏବଂ ବିଷ ସମୁଦ୍ରରେ ଅମୃତ ବାହାରିବ, ଅମୃତ କରିଦେବେ ଭଗବାନ, ଏତେ ଶକ୍ତି ରହିଛି, ତାଙ୍କ ଐଶ୍ୱର୍ଯ୍ୟ ରହିଛି ଭଗବାନ, ସେଥିପାଇଁ ଭଗବାନ ଶବ୍ଦ ସୁଖଦେବ ଗୋସ୍ୱାମୀ କହିଲେ। ଏବଂ କୃଷ୍ଣ ଯେଉଁ କହିଲେ ଏବଂ ସ ଭଗବାନ କୃଷ୍ଣ, କୃଷ୍ଣ କହିବାର ଉଦ୍ଦେଶ୍ୟ ହେଉଛି କ'ଣ ନା ଜଗତ ଚିତ୍ତ ଆକର୍ଷକ, କୃଷ୍ଣ ଜଗତର ଚିତ୍ତକୁ ଆକର୍ଷଣ କରିବେ ଭଗବାନ ଲୀଳା ଏଭଳି, ଜଗତବାସୀମାନେ ମଧ୍ୟ ମୋହିତ ହେବେ ଯଦି ଶୁଣିବେ ଏ କଥାକୁ ସେମାନେ। ସେଥିପାଇଁ ଏସବୁ ଶାସ୍ତ୍ର ରଚନା କରାଯାଇଛି, ପ୍ରଭୁପାଦ ମହାରାଜ ସାରା ପୃଥିବୀରେ ଏଇ ଏଇ କୃଷ୍ଣ ଚେତନା ଆନ୍ଦୋଳନ ପ୍ରକାଶ କରିଛନ୍ତି, ଗ୍ରନ୍ଥ ବିତରଣ ଚାଲୁଛି, ଯିଏ ପଢ଼ିବ ସେ ତା ଚିତ୍ତ ଆକର୍ଷିତ ହେବ, ଯିଏ ପଢ଼ିବ ସୌଭାଗ୍ୟ ତା'ର ଯଦି ଭାଗ୍ୟ ଉଦୟ ହେବ ଏଇଟାକୁ ପଢ଼ିଲେ ଶୁଣିଲେ ଏସବୁ କଲେ ସିଏ ଆକର୍ଷିତ ହେଇକି ଆସିବ। ଆମେ ଯଦି କୃଷ୍ଣ ଚେତନା ସଙ୍ଘ ନଥାନ୍ତା ଆମେ କ'ଣ ଏଠିକି ଆସିଥାନ୍ତୁ? ଆକର୍ଷିତ ହେଇକି ଆସିଲେ ଏଭଳି ଭଗବାନ ଏହା ଆକର୍ଷଣୀୟ ରହିଛି ଏବଂ ସେ ତାକୁ ସେଇଭଳିଆ ପ୍ରସ୍ତୁତ କରୁଛନ୍ତି ପ୍ରଭୁପାଦ ମହାରାଜ ଏବଂ ସେଇ ପରମ୍ପରାରେ ଯେଉଁ ଆସୁଛନ୍ତି ଏମାନେ ସବୁ ସମସ୍ତଙ୍କୁ ଏଭଳି ଭାବରେ ଭଗବାନ କଥା କହୁଛନ୍ତି ସମସ୍ତେ ଆକର୍ଷିତ ହେଇକି ଆସିବେ। ସେଥିପାଇଁ ଏଠି କହିଲା କୃଷ୍ଣ, ଏଠି ସନାତନ ଗୋସ୍ୱାମୀ କହୁଛନ୍ତି, ସୁଖଦେବ ଗୋସ୍ୱାମୀ ଯେଉଁ କହିଲେ କୃଷ୍ଣ ସନାତନ ଗୋସ୍ୱାମୀ, ସୁଖଦେବ ଗୋସ୍ୱାମୀ ମନର ଭାବ ହେଉଛି ସନାତନ ଗୋସ୍ୱାମୀ ପ୍ରକାଶ କରିଛନ୍ତି ଜଗତ ଚିତ୍ତାକର୍ଷକ, ଜଗତର ଚିତ୍ତକୁ ଆକର୍ଷ କରିବ, ସେଥିପାଇଁ କୃଷ୍ଣ ଶବ୍ଦ କହିଲେ। ଏବଂ ଷଷ୍ଠ ବର୍ଷ ସାନ୍ତେ ଗ୍ରୀଷ୍ମକାଳ କ୍ୱଚିତ୍ ଇତ୍ୟର୍ଥ, ଛଅ ବର୍ଷର ଲୀଳା ଏସବୁ ଚାଲିଥିଲା, ଷଷ୍ଠ ବର୍ଷର ଅନ୍ତିମରେ ଯେଉଁ ଗ୍ରୀଷ୍ମ ସମୟ ହେଲା, ବର୍ଷା ଗ୍ରୀଷ୍ମ ଋତୁ, ସେହି ଋତୁରେ କ୍ୱଚିତ୍ ଗୋଟେ ଦିନର କଥା, କ୍ୱଚିତ୍ କହିଲେ କ୍ୱଚିତ୍ ଶବ୍ଦ ବ୍ୟବହାର କରାଯାଇଛି, କ୍ୱଚିତ୍ ଅର୍ଥ ହେଉଛି ଏଇଟା, ଏଇଥିପାଇଁ କହିଲେ। ଏବଂ ରାଜନ ବୋଲି କାହିଁକି କହିଲେ? ସନାତନ ଗୋସ୍ୱାମୀ ସୁଖଦେବ ଗୋସ୍ୱାମୀ ଭାବକୁ ପ୍ରକାଶ କରୁଛନ୍ତି, ଆମେ ଯଦି ଏଇଟା ନ କହିଥାନ୍ତେ ଏସବୁ ଭାବକୁ ଆମେ ଜାଣିପାରିନଥାନ୍ତେ। ଏ ତ ସଂସ୍କୃତ ଜିନିଷ, ଆଉ କ'ଣ ଆମେ କହିବା, କହିକିରି ପ୍ରବେଶ କରିଥିଲେ ତାହେଲେ ଏସବୁ ଭାବକୁ ଆମେ ଜାଣିପାରିନଥାନ୍ତେ, ବଞ୍ଚିତ ହେଇଥାନ୍ତି ସେଥିରେ। ଏଥି ଭଗବାନ ଲୀଳା ରହିଛି, ହରିଶ୍ୱରୀ ଜଣେ ରହିଛନ୍ତି କବି, ଏଭଳି ଭାବରେ ସୁନ୍ଦର ଭାବରେ ସଂସ୍କୃତରେ ରଚନା କରିଛନ୍ତି ଶ୍ଳୋକ ସବୁ, ତାକୁ ଶୁଣିଲେ ବହୁତ ଆନନ୍ଦିତ ହେବ। କାହିଁକି ଭଗବାନ ହସିଲେ, କାହିଁକି ଭଗବାନ ବସିଲେ, କାହିଁକି ଭଗବାନ ଚାଲିଲେ, ସବୁ ତାହାର ସବୁ ଲୀଳା ସବୁ ବର୍ଣ୍ଣନା କରିଛନ୍ତି। ଆମେ ଗୋଟେ ଥର କହୁଥିଲୁ ହରିଶ୍ୱରୀଙ୍କ କଥା, ଭଗବାନ ତାକୁ ଆଦେଶ ସ୍ୱପ୍ନରେ କହିଲେ ତୁମେ ବର୍ଣ୍ଣନା କର, ମୁଁ ତୁମକୁ ଶକ୍ତି ଦେବି ହରିଶ୍ୱରୀ। ଆମେ ସେ ହରିଶ୍ୱରୀଙ୍କ କଥାକୁ କେତେବେଳେ କେମିତି କହୁଛେ, ଆମେ ତ ପ୍ରବେଶ କରିପାରୁନି ସଂସ୍କୃତ, ବୁଝିପାରୁନେ, ଟିକେ ଟିକେ ବୁଝିଲେ ଆମେ କହୁଛେ, ନହେଲେ କହିପାରିବା ନାହିଁ ସଂସ୍କୃତ ଗୋଟେ ପୂର୍ଣ୍ଣ ଭାବରେ। ଆମ ଶିଶୁ ଦାଦାଗୁଣ୍ଡ ସେ ମହାରାଜ କହନ୍ତି, ଆମେ ଯେତିକି ଶୁଣିଛୁ ଯେତିକି ବୁଝିଛୁ ସେଇଟା କହୁଛୁ। ତେଣୁ ଏଠି କହିଲେ ରାଜନ ଶବ୍ଦର କହିବାର ଉଦ୍ଦେଶ୍ୟ ହେଉଛି ତ ଲୀଳା ସ୍ମରଣେନ ସ୍ୱୟଂ ଆତ୍ମତୟା, ତାର ଲୀଳା ସ୍ମରଣେନ ସ୍ୱୟଂ କହିଲେ ସୁଖଦେବ ଗୋସ୍ୱାମୀ ଯେତେବେଳେ ବର୍ଣ୍ଣନା କରୁଛନ୍ତି ତାଙ୍କ ମନରେ ସେ ଲୀଳାଟି ଆସିଯାଉଛି, ବର୍ତ୍ତମାନ ବର୍ଣ୍ଣନା କରିବି, ବର୍ତ୍ତମାନ ବର୍ଣ୍ଣନା କରିବି ଏ ଲୀଳା ପରେ ସେଇଟାକୁ ବର୍ଣ୍ଣନା କରିବି, ଯେଉଁ କୃଷ୍ଣ କାଳିୟ ଦମନ କରିବେ, କାଳିୟ କେମିତି ତାଙ୍କୁ ଦଂଶନ କରିବେ, ଏସବୁ ଲୀଳାକୁ ସ୍ମରଣ କରି ତାଙ୍କର ତ ଲୀଳା ସ୍ମରଣୀୟ ସ୍ୱୟଂ ଆତ୍ମତୟା, ନିଜେ ମଧ୍ୟ ଦୁଃଖିତ ହେଇଯାଉଛନ୍ତି, ଆତ୍ମ ହେଇଯାଉଛନ୍ତି, ଏ କାଳିଆ ଭଗବାନ ଦର୍ଶନ କରିବ ଭଗବାନ ଭକ୍ତଙ୍କ ହୃଦୟ ଏଇଭଳି ଭାବରେ। ଯଦିଓ ଭଗବାନ ସେ ସବୁକିଛି କରିପାରିବେ, କିନ୍ତୁ ଭଗବାନ କଥା ଯେତେବେଳେ ଶୁଣୁଛନ୍ତି, ଭଗବାନଙ୍କୁ ଜଣେ ରାକ୍ଷସ ତାଙ୍କୁ ମାରିବା ପାଇଁ ଆସୁଛି, ଯୁଦ୍ଧ କରୁଛି, ଏସବୁ ଶୁଣି ସେମାନେ ବ୍ୟତିବ୍ୟସ୍ତ ହେଇଯିବେ, କିଏ ମଧ୍ୟ ମୂର୍ଚ୍ଛା ହେଇଯିବ। ଆମେ ଶୁଣୁଥିଲେ ନା ସକାଳେ ଯେଉଁ ଲୀଳା ହେଉଥିଲା, ମଥୁରାର ନାରୀମାନେ ଯେତେବେଳେ ଦେଖିଲେ ଯେଉଁ ରହିଛନ୍ତି ତାଳ ତାଳ ଧ୍ୱଜ ଭାଗରୁଡ଼ ଧ୍ୱଜ ଏ ଚିହ୍ନ ଦେଖାଯାଉ ନାହିଁ, ସେମାନେ ମୂର୍ଚ୍ଛା ହେଇଗଲେ, ଜାଣିଛନ୍ତି ଭଗବାନ ସିଏ, କିନ୍ତୁ ତଥାପି ମୂର୍ଚ୍ଛା ହେଇଗଲେ ଭଗବାନ ଲୀଳା। ଭକ୍ତର ଭାବ ହେଉଛି ଏଇଭଳି ଭାବରେ ନୁହଁ, ଏଇଠି ଭଗବାନ ସବୁ କରିପାରିବେ ଆଉ କ'ଣ ଅଛି, ଚିନ୍ତା କରିବାର ନାହିଁ ନା। ଯେତେବେଳେ ଏଇଭଳି ଭାବରେ ଆସୁ, ଯେମିତି ଭଗବାନ ବର୍ଣ୍ଣନା କରୁଛନ୍ତି ଭଗବାନଙ୍କ ଲୀଳାକୁ, ଛଅ ଦିନରେ ହେଇଥିଲେ ଆସିଥିଲା ଅଶୁରୁଣୀ ଆସିଥିଲା, କିଏ ପୁତନା ଆସିଥିଲା, ସେ ଲୀଳାକୁ ଯେତେବେଳେ କହୁଛନ୍ତି ସୁଖଦେବ ଗୋସ୍ୱାମୀଙ୍କର, ସୁଖଦେବ ଗୋସ୍ୱାମୀ କହୁଛନ୍ତି ପରୀକ୍ଷିତ ମହାରାଜ ହୃଦୟ ଥରି ଯାଉଛି। ଭକ୍ତର ଭାବ ଭାଗବତ ବହୁତ ଗଭୀର ସବୁ ରହିଛି ତତ୍ତ୍ୱ, ପ୍ରତି ଶ୍ଳୋକେ ପ୍ରତି ଅକ୍ଷରେ ନାନା ଅର୍ଥ କହ। ତେଣୁ ଏଠି ଯେଉଁ କୁହାଗଲା ରାଜନ ଶବ୍ଦ କହିଲେ କାହିଁକି, ସ୍ୱୟଂ ମାତୃତୟା ଏଇଭଳି ଭାବେ ଦର୍ଶନ କରିବ ଲୀଳା, ଏ କାଳିୟ ଦର୍ଶନ କରିବ ଭଗବାନଙ୍କୁ, ଏଗୁଡ଼ା ସ୍ମରଣ କରିକିରି ସେ ନିଜେ ବହୁତ ଦୁଃଖିତ ହେଇଯାଉଛନ୍ତି, କିନ୍ତୁ ତଥାପି ଲୀଳାକୁ ବର୍ଣ୍ଣନା କରିବେ, ରାଜନ ବୋଲି କହିଦେଲେ, ଏ ରାଜନ ଏଇ ଉଦ୍ଦେଶ୍ୟରେ ତାଙ୍କର ଭାବ ହେଉଛି ଏଇଟା, ରାଜନ ବୋଲି କହିଲେ। ଏବଂ କଳିଂ କଳିକାଳ ଦୋଷମ ଅନ୍ୟନ୍ୟ କଳହଂଚ ଦୈତ୍ୟ ଦୈତ୍ୟ ବଖଣ୍ଡ ତିଥି କଳିଙ୍ଗ, ଏଇଟା ବହୁତ ସୁନ୍ଦର ଭାବରେ କଥା ରହିଛି। ଏ କଳିକାଳ ତ କଳିକାଳ ବିପରୀତ ଭାଇର ଗୋଟେ ଗୀତ ଅଛି, ଏ କଳିକାଳର କ'ଣ କଥା, କଳିଂ କଳିକାଳ ଦୋଷଂ, କଳିର ବହୁତ ଦୋଷ ରହିଛି, କଳିର ବହୁତ ଦୋଷ ରହିଛି, ଅନ୍ୟୋନ୍ୟ କଳହଂଚ ଦୈତ୍ୟ ବଖଣ୍ଡୟ ତିତି କଳିରେ କଳ, କଳି କହିଲେ କଳ ସବୁଠି କଳ, ଏମିତିକି ମନ୍ଦିରରେ ମଧ୍ୟ କଳହ ରହୁଛି, କଳିର ପ୍ରବେଶ ରହିଛି, କଳିର ପଦ୍ଧତିରେ ପ୍ରବେଶ ରହିଛି, କଳହ ହେଉଛି, କଳହ ସବୁଆଡ଼େ କଳହ ରହି, କଳିଯୁଗ ମାନେ କଳହ ହେବ, ଝଗଡ଼ା ହେବ, ସାମାନ୍ୟ କଥାରେ ଝଗଡ଼ା ହେବ, କଳି କଳିର ଇଏ ରହୁଛି, କଳିର ଦୋଷ ଏଇଟା, ଝଗଡ଼ା ହେବ, ସବୁଆଡ଼େ ଝଗଡ଼ା ଲାଗିବ, ଦେଶ ଦେଶ ଭିତରେ କ'ଣ ପରିବାର ପରିବାର ଭିତରେ ବା ପରିବାରର ସଦସ୍ୟମାନଙ୍କ ଭିତରେ ଗ୍ରାମର ଗ୍ରାମ ଲୋକମାନଙ୍କ ଭିତରେ ଏଇଭଳି ଭାବରେ ସବୁଠାରେ କଳହ ରହିବ, ଆସ୍ତେ ଆସ୍ତେ ବଢ଼ି ବଢ଼ିକା ଯିବ କଳହ। କଳଞ୍ଚ ଦୈତ୍ୟ ଅଖଣ୍ଡୟ ତେତି, ଦୈତ୍ୟମାନେ ଏଇଭଳି ଭାବରେ ଯେଉଁ ଭକ୍ତମାନଙ୍କ ବିରୁଦ୍ଧରେ ସବୁବେଳେ ଯୁଦ୍ଧ ଚାଲିବ, କାଳିଆ ରୂପକ ଦୈତ୍ୟ ସେ ବୃନ୍ଦାବନବାସୀମାନଙ୍କୁ ସେଠି ଯମୁନାର ଜଳକୁ ସ୍ପର୍ଶ କରିଦେଉନଥିଲା, ସବୁ ବିଷୟରେ ପରିଣତ କରିଦେଇଥିଲା। କଳିନ୍ଦ, କଳିନ୍ଦ ହେଉଛି କିଏ, କାଳିନ୍ଦୀ, କାଳିନ୍ଦ ହେଉଛନ୍ତି ସୂର୍ଯ୍ୟଙ୍କର ତନୟା, ସୂର୍ଯ୍ୟଙ୍କର ଦୁଇ ଯାଆଁଳା ପୁତ୍ର ଏବଂ କନ୍ୟା, ଗୋଟେ ହେଉଛି ଯମୁନା, ଗୋଟେ ଯମ, ଯମ ଯମୁନା ଯମରାଜ, ସେ ହେଉଛନ୍ତି ସୂର୍ଯ୍ୟଙ୍କର ଇଏ, ସୂର୍ଯ୍ୟଙ୍କର ଯାଆଁଳା ପୁତ୍ର କନ୍ୟା, ଯାଆଁଳା ସନ୍ତାନ। ତେଣୁ ତସ୍ୟ ପୁତ୍ରୀ ମିତି ତସ୍ୟା ଅପି ତାଦୃଶତ୍ୱ ଅପି ଅଭିପ୍ରେତମ୍, ସେ କାଳିନ୍ଦୀ ଲୀଳା ବର୍ଣ୍ଣନା କରାଯିବ, ତସ୍ୟ ପୁତ୍ରୀ ସୂର୍ଯ୍ୟଙ୍କର, ସୂର୍ଯ୍ୟଙ୍କର ପୁତ୍ରୀ କାଳିନ୍ଦୀ, ଭଗବାନଙ୍କ ପତ୍ନୀ ମଧ୍ୟ, ଭଗବାନ ତାକୁ ବିବାହ କରିବେ କାଳିନ୍ଦୀ। ଏ ଯମୁନାକୁ କାଳିନ୍ଦୀ ବୋଲି କୁହାଯାଉଛି, କାରଣ ଯମୁନା ହେଉଛନ୍ତି କାଳିନ୍ଦୀର ଦେବୀ, ହେଉଛନ୍ତି କାଳିନ୍ଦୀ, ଯମୁନା ଦେବୀ ହେଉଛନ୍ତି କାଳିନ୍ଦୀ ବା ଅନ୍ୟ ଯମୁନା ଦେବୀ, ସେ କାଳିନ୍ଦୀ ମଧ୍ୟ ସେଇଠି ରହିଥିଲେ। ଏସବୁ ଆସିବ ଦଶମ ସ୍କନ୍ଧ କୁ 58 ଅଧ୍ୟାୟରେ ମଧ୍ୟ ଆସିବ, ଭଗବାନ ସବୁ ବିବାହ କରିବେ କାଳିନ୍ଦୀ, ସେ ଯମୁନା ଭିତରେ ରହିଥିଲେ, ଯମୁନା ଭିତରେ ରହିକରି ତପସ୍ୟା କରୁଥିଲେ ଭଗବାନ ସ୍ୱାମୀ ରୂପରେ ପ୍ରାପ୍ତ ହେବା ପାଇଁ। ଭଗବାନ ପଠେଇବେ ଅର୍ଜୁନକୁ, ଯାହା ପଚାର କ'ଣ ପାଇଁ ସେ ତପସ୍ୟା କରୁଛନ୍ତି, ଭଗବାନ ଜାଣନ୍ତି ସବୁ। ତେଣୁ ଏଇ କାଳିନ୍ଦୀ ଲୀଳାଟିକୁ ବର୍ତ୍ତମାନ ବର୍ଣ୍ଣନା କରିବେ, ଆମର କିନ୍ତୁ ସମୟ ହୋଇଗଲା। ଯାହା ବି ହେଉ, ଏଇଭଳି ଭାବରେ ଯୋଉ ରାମ ମୃତ୍ୟୁ ରାଜନ କାଳିନ୍ଦୀ ସଖୀ ବି ବୃତେଇ, ଏଇଭଳି ଭାବରେ ଭଗବାନ ବାହାରି ପଡ଼ିବେ। ଏଇ ଲୀଳା ଆରମ୍ଭ ହେଲା, ଆମର ସମୟ କଥାକୁ ବିଶ୍ରାମ ଦେବା, ଆସନ୍ତାକାଲି କଥା ଆରମ୍ଭ କରିବେ 48ରୁ। ଆଉ କେତୋଟି ଶ୍ଳୋକ ଅଛନ୍ତି, ଏ ଆଉ 4-5 ଶ୍ଳୋକ ଅଛନ୍ତି, ଏଖାନେ ସଂକ୍ଷେପରେ କୁହାଯିବ କାଳିନ୍ଦୀ ଲୀଳା, ଯେଉଁ ରହିଛନ୍ତି କାଳିଆ ହ୍ରଦ ଲୀଳାଟିକୁ ବର୍ଣ୍ଣନା କରିକି, ଯେଉଁ କ'ଣ ତା ନା କାଳିଆ ଦମନ କରିବେ ଭଗବାନ, ଏଇ 2 ଅଧ୍ୟାୟରେ ବର୍ଣ୍ଣନା କରାଯିବ, 16 ଏବଂ 17 ଅଧ୍ୟାୟରେ। ଏଇ ଅଧ୍ୟାୟର ଅନ୍ତିମରେ ଖାଲି ସୂଚନା ଦେଇଦେଲେ ସୁଖଦେବ ସ୍ୱାମୀ, କିନ୍ତୁ ଆମେ ବି ସମାପ୍ତ କରିପାରିଲେନି, କାରଣ ଆମ ସମୟ ସମାପ୍ତ ହୋଇଗଲା। ଆମେ ଆସନ୍ତାକାଲି ଏ 48 ଶ୍ଳୋକରୁ କଥାକୁ ଆରମ୍ଭ କରିବା। ଜୟ ଶ୍ରୀମଦ୍ ଭାଗବତମ୍ କି, ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି, ଜୟ ଶ୍ରୀ ଗୁରୁଦେବ କି, ଗୌର ଭକ୍ତ କି, ଗୌର ପ୍ରମାନନ୍ଦେ।